गौरदास श्री कृष्ण बलराम श्री जगन्नाथ बलदेव श्री ब्रह्मारानी श्री राधा कृष्णचंद्र श्री लक्ष्मी सिंहदेव श्री श्री सीताराम लखनऊ हनुमान चुंगरपाद पद्मरे मर प्रणत निवेदन करी श्री गुरुदेव श्री श्रीनाथ भक्ति स्वरूपता स्वामी गुरु महाराज पाद पद्मरे मर प्रणत निवेदन करी ईस्कन प्रतिष्ठाचार्य श्री श्रीमदे श्री भक्ति विधान स्वामी श्री भूपाद महाराज पाद पद्मरे मर प्रणत निवेदन करी विश्वामित्र साधु गुरु वैष्णव तथा पृष्ठ वैष्णव स्वजन वृंद मातृवृंद तथा भागवतम आयोजक गौपाद पद्मरे मर प्रणत निवेदन करी आज हमें श्रीमद्भागवत सप्ताह चतुर्थ दिवस कथा कहवा आम गत काली जो कथा कही सप्तम स्कंद संपूर्ण हवा कथा कि आम सप्तम स्कंद खाली प्रथम अध्याय प्रथम श्लोक कहीकि कथा विश्राम देते आम गाड़ी टी पछ चलता आज टे स्पीड कर लगे दशम स्कंद पंचम अध्याय पर्यंत आज चतुर्थ दिवस कथा अच्छी तेना सप्तम स्कंद जो कथा आम कही ये षष्ठ स्कंदे पोषण तत्व रही भगवान केमी भक्त मान पोषण करती आम देखिले कि भाव भगवान अजामिल को रक्षा करती भाव चित्रकेतु भगवान परम धाम प्रदान करती भाव किंतु षष्ठ स्कंदे जो भाव भगवान जो देवता मान सपक्ष आसिक असुर मान विरुद्ध जो भाव कार्य कले यू शुणी देखिकी शुणिकी परीक्षित महाराज प्रश्न पचारे भगवान से समस्त प्रति सामान समस्त सुहृद समस्त बंधु कहीं कौन समान प्रिय सुहृद ब्राह्मण भूतान भगवान स्वयं इंद्र से आर्थ कथम दैत्यान अवधित विषम जो था इंद्र सहित मिसिक केमी असुर मान सब हत्या कर गोटे प्रश्न आसला जो प्रश्न उत्तर सुखदेव गोस्वामी सीधा सड़क रिले कले नारद युधिष्ठिर संवाद जितने युधिष्ठिर महाराज राजस्व यज्ञ करुले से राजस्व यज्ञ समस्त सामने भगवान जो हत्या कले शिशुपाल को शिशुपाल शरीर में कारण शिशुपाल भगवान बहुत प्रकार अपमान सूचक कथा कहला यह भाव भगवान जो हत्या कले से शरीर गोटे ज्योति आसिक भगवान शरीर में मिसीगला यहाँ को देखिकी युधिष्ठिर महाराज आश्चर्य हो गले युधिष्ठिर महाराज प्रश्न पचारे जन राजा थे बेण जी कि भगवान का विरोध करी नरक को जाऊे किंतु ये पिलादिन जो खंडी खंडी कथा कहते हैं भगवान विरुद्ध भगवान विरुद्ध कथा कहते सी केमी साजुज्य मुक्ति प्राप्त हेले तेणु नारद मुनि यही कथाटी कहते सप्तम स्कंद कथा हो भगवान गोटे भुज ये सप्तम एवं अष्टम स्कंद ये हूँ भगवान का दुईट भुज एवं सप्तम स्कंदे उतय कथा कहुची उतय कह कर्म बासना तेणु प्रहलाद हिरण्यकशिपु पिता पुत्र केमी कर्म बासना अलग अलग रही साधु कृपा जनकर शुभ बासना जात हुए साधु कोपर जनकर अशुभ बासना जात हुए जहाँकि चारि कुमार कोपर हिरण्यकशिपु आसीला एवं नारद कृपा प्रहलाद से भाव शुभ बासना आसी तेणु यही घटनाटी को कहते प्रहलाद पुत्र किंतु हिरण्यकशिपु को हत्या करने सब प्रकार व्यवस्था कले यहाँ को शुणिकी युधिष्ठिर महाराज कहले तो यहाँ संभव नुह पिता के पुत्र विरुद्ध भाव पी प्रहलाद गोटे साधारण व्यक्ति नुहत बहुत बहुत सब गुण थी भल गुण थी भगवत गीतार मत भगवान कहते प्रहलाद सास्म दैत्याना दैत्य मैंने कहले जो मैंने भगवान शरण में जाती ना कि प्रहलाद होती एक्सेप्शन सी हूँ भगवान श्रेष्ठ भगवान महाजन सी एवं कूल में आउ जन महाजन आसान कथा कहवा अष्टम स्कंदे बड़ि महाराज तक पौत्र दुईज महाजन गोटे फैमिली गोटे पर आसु यही कथा कहवाप भगवान ये नृसिंहदेव कथा को अवतरण कले ए नारद मुनि नृसिंहदेव कथा कहवाप आरंभ कले आमको सुजोग मिलला नृसिंहदेव कथ श्रवण करवाई तेणु ये भाव हिरण्यकशिपु बहुत प्रकार देवता मान द्वारा पराजित होगापर हिरण्यकशिपु चलीगले तपस्या करने मंदर पर्वत शहे वर्ष काल धरी तपस्या करवता मान गणना शहे वर्ष ଏଭଳି ତପସ୍ୟା ହିରଣ୍ୟ ପ୍ରହ୍ଲାଦ ବ୍ରହ୍ମା କହୁଛନ୍ତି, ତମ ପୂର୍ବରୁ କେହି କରିନଥିଲେ କି ପରେ କେହି କରିବେ ନାହିଁ ଏଭଳି ତପସ୍ୟା। ଏ ତପସ୍ୟା ଦେଖି ସମସ୍ତେ ଦେବତାମାନେ ଥର ହରବାକୁ ବସିଲେ। ତେଣୁ ବ୍ରହ୍ମା ଆସି ତାକୁ ପଚାରିଲେ, କ'ଣ ପୁତ୍ର ତୁମେ ଚାହୁଁଛ, କ'ଣ ତୁମର ତପସ୍ୟା ବର ନେବା ପାଇଁ ଚାହୁଁଛ? ନା ମୋତେ ଅମର ଘର ପ୍ରଦାନ କରନ୍ତୁ। ନା ଅମର ଘର ତ ମୁଁ ଦେଇପାରିବି ନାହିଁ, ଆଉ କ'ଣ ବ୍ୟବସ୍ଥା କର, ଆଉ କ'ଣ କିଛି କୁହ। ନା ଠିକ୍ ଅଛି, ଦିନରେ ମରିବି ନାହିଁ, ରାତିରେ ମରିବି ନାହିଁ, ଅମକରେ ମରିବି ନାହିଁ, ସମକରେ ମରିବି, ହଜାର ପ୍ରକାର ଯେତେ ପ୍ରକାର ରହିଛି ପସିବିଲିଟି ଅଛି ସବୁ ପ୍ରକାର ନେଇଗଲେ। ତେଣୁ ବ୍ରହ୍ମା ତଥାସ୍ତୁ ତଥାସ୍ତୁ କହି ଚାଲିଗଲେ। ଚାଲିଗଲା ପରେ ହିରଣ୍ୟକଶିପୁ ଏତେ ଶକ୍ତି ପାଇଗଲେ, ତାଙ୍କୁ କେହି ଜୟ କରିପାରିବେ ନାହିଁ। ସବୁ ପ୍ରକାର ଅଷ୍ଟାଙ୍ଗ ଯୋଗ ସିଦ୍ଧି ସବୁ ପ୍ରାପ୍ତ ହୋଇଛନ୍ତି। ସବୁ ପ୍ରକାର ଏଭଳି ଭାବରେ ଆବସୋଲ୍ୟୁଟଲି ଏଭଳି କଥା ରହିଛି, ଇଂରାଜୀର ପ୍ରଭାବ ରହିଛି। ଏତେ ଶକ୍ତି ହେଇକିରି ଆମେ କ'ଣ କରିବା, ଆମର ଯଦି ଶକ୍ତି ଆସିବ, ଯେଉଁମାନେ ସାଧୁ ବ୍ୟକ୍ତି ସେ ଶକ୍ତି ପ୍ରାପ୍ତ ହୋଇକରି ସେମାନେ ସମାଜର କଲ୍ୟାଣ କରିବେ, କିନ୍ତୁ ଅସାଧୁ ବ୍ୟକ୍ତିମାନେ ସେଇ ଶକ୍ତି ପ୍ରାପ୍ତ ହୋଇକରି ସେମାନେ ଅକଲ୍ୟାଣ କରିବେ। ତେଣୁ ଭଗବାନଙ୍କର ଯେଉଁ ସବୁ ନିୟମ ରହିଛି ସବୁ ଓଲଟେଇ ଦେଲେ। ଭଗବାନଙ୍କର ନିୟମ ରହିଛି, ଯେଉଁମାନେ ପୁଣ୍ୟ କାର୍ଯ୍ୟ କରିବେ ସେମାନେ ସ୍ୱର୍ଗକୁ ଯିବେ, ଉନ୍ନତ ଲୋକକୁ ଯିବେ, ଇଏ ବଦଳେଇ ଦେଲେ। ଯେଉଁମାନେ ପୁଣ୍ୟ କାର୍ଯ୍ୟ କରିବେ ସେମାନେ ନରକକୁ ଯିବେ, ଯେଉଁମାନେ ପାପ କାର୍ଯ୍ୟ କରିବେ ସେମାନେ ସ୍ୱର୍ଗକୁ ଯିବେ। ଏଇଭଳି ଭାବରେ ସବୁ ପ୍ରକାର ଏଭଳି ଭାବରେ ଅତ୍ୟାଚାର କଲେ। ଦେବତାମାନେ ପ୍ରଭୁ ପ୍ରାର୍ଥନା କଲେ, ପ୍ରଭୁ ରକ୍ଷା କରନ୍ତୁ ପ୍ରଭୁ ହିରଣ୍ୟକଶିପୁ ଠାକୁର। ଏମିତି ଭାବରେ ନାରଦମୁନି ଯେତେବେଳେ କହୁଥିଲେ ଯୁଧିଷ୍ଠିର ମହାରାଜଙ୍କୁ ଏଇ ହିରଣ୍ୟକଶିପୁ କଥା, 33 କୋଟି ଦେବତା ଯେଉଁ ରହିଛନ୍ତି, ବ୍ରହ୍ମା ବିଷ୍ଣୁ ଶିବ ଏ ତିନି ଜଣଙ୍କୁ ଛାଡ଼ିଦେଲେ, ଆଉ ସମସ୍ତେ ଯାଇକି ତାଙ୍କର ସେବା କରୁଥିଲେ। ନାରଦମୁନି କହୁଛନ୍ତି, ମୁଁ ମଧ୍ୟ ତାଙ୍କର ପୂଜା କରୁଥିଲି, ତାଙ୍କର ଗୁଣଗାନ କରୁଥିଲି। ଏଭଳି ଭାବରେ ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ହୋଇଥିଲେ, କିନ୍ତୁ ତାଙ୍କର ପୁତ୍ର ପ୍ରହ୍ଲାଦ, ପୁତ୍ର ପ୍ରହ୍ଲାଦ ଯେତେବେଳେ ତାଙ୍କ ମାଆଙ୍କ ଗର୍ଭରେ ଥିଲେ, ସେହି ସମୟରେ ଦେବତାମାନେ ତାଙ୍କୁ ବନ୍ଦୀ କରି ନେଇଯାଇଥିଲେ ତାଙ୍କ ମାଆଙ୍କ କୟାଦଙ୍କୁ। ସେହି ସମୟରେ ନାରଦ ମୁନି ଆସି ତାଙ୍କୁ ଉଦ୍ଧାର କରିକିରି ତାଙ୍କ ଆଶ୍ରମରେ ରଖିକରି ତାଙ୍କୁ ଭଗବାନ କଥା ସବୁ ଶୁଣାଉଥିଲେ ତାଙ୍କ ମାଆଙ୍କୁ। ଏବଂ ସାଧୁଙ୍କ କୃପାରୁ ପ୍ରହ୍ଲାଦ ଯଦିଓ ମାଆଙ୍କର ଗର୍ଭରେ ଥିଲେ, ସେ ସବୁ ଶୁଣୁଥିଲେ ଭଗବାନଙ୍କର ଭକ୍ତଙ୍କର କୃପାରୁ। ଏହିଭଳି ଭକ୍ତିକୁ ସେଥିପାଇଁ କୁହାଯାଏ ଅହେତୁକି। ମାତୃଗର୍ଭରେ ମଧ୍ୟ ପ୍ରହ୍ଲାଦ ଭଗବାନଙ୍କୁ ଭକ୍ତି ଆଚରଣ କରୁଥିଲେ। ତେଣୁ ଏହିଭଳି ଭାବରେ ପ୍ରହ୍ଲାଦ ମହାରାଜ ଯେତେବେଳେ ତାଙ୍କର 5 ବର୍ଷ ହୋଇଗଲା, ହିରଣ୍ୟକଶିପୁ ତାଙ୍କୁ ପଢ଼େଇଲେ ପାଠ ପଢ଼ିବା ପାଇଁ। ଶୁକ୍ରାଚାର୍ଯ୍ୟଙ୍କର 2 ପୁତ୍ର ଥିଲେ, ଷଣ୍ଢ ଏବଂ ଅମର୍କ, ତାଙ୍କ ପାଖକୁ ପଠେଇଲେ ପାଠ ପଢ଼ିବା ପାଇଁ। ସବୁ ଅସୁର ବାଳକମାନଙ୍କ ସହିତ ସେ ଗଲେ ପାଠ ପଢ଼ିବା ପାଇଁ। ଆଉ ହିରଣ୍ୟକଶିପୁର କଡ଼ା ଆଦେଶ, କେହି ହରିଙ୍କ ବିଷୟରେ କହିବେ ନାହିଁ, ମୁଁ ହେଉଛି ଭଗବାନ, ହରି କେହି ଭଗବାନ କେହି ନାହାନ୍ତି। ଯେମିତି ବର୍ତ୍ତମାନ ଯୁଗରେ ଅସୁରମାନେ କହୁଛନ୍ତି କେହି ଭଗବାନ ନାହାନ୍ତି, ଯଦି କିଏ ଅଛନ୍ତି ସିଏ ହେଉଛନ୍ତି ମୁଁ। ଭଗବତ ଗୀତା 16 ଅଧ୍ୟାୟରେ ଭଗବାନ କହିଲେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କ ବିଷୟରେ, ଈଶ୍ୱରଂ ଭୋଗୀ, ମୁଁ ହେଉଛି ଈଶ୍ୱର। ଅସତ୍ୟଙ୍ଗ ପ୍ରତିଷ୍ଠଂ ତେ ଜଗଦାହୁରନ ଈଶ୍ୱରଂ ଅପରସ୍ପର ସମ୍ବୋଧନ କି ମନ୍ୟତ କାମ ହୈତୁକମ୍। ଆଉ କେଉଁଠି ଭଗବାନ କେହି ନାହାନ୍ତି, ଯଦି କିଏ ଅଛନ୍ତି ସେ ହେଉଛି ମୁଁ। ତେଣୁ ହିରଣ୍ୟକଶିପୁ ସେହିଭଳି ଭାବରେ ବ୍ୟବସ୍ଥା କରୁଥିଲେ ତାଙ୍କର ପୁତ୍ର ପ୍ରହ୍ଲାଦ, କିନ୍ତୁ ଭଗବାନ ଜାଣିଛନ୍ତି ଭଗବାନ ହେଉଛନ୍ତି ହରି। ତେଣୁ ସେ ଭଗବାନଙ୍କ ଶରଣରେ ଯାଇଥିଲେ, ସବୁ ପ୍ରକାର ବିପଦ ସତ୍ତ୍ୱେ ସେ ଭଗବାନଙ୍କ ଭଜନ ଛାଡ଼ିଲେ ନାହିଁ। ଏହିଭଳି ଭାବରେ ହିରଣ୍ୟକଶିପୁ ସହିତ ବହୁତ କଥା ରହିଛି, 15 ଅଧ୍ୟାୟ ରହିଛି ସପ୍ତମ ସ୍କନ୍ଧରେ, ଆମେ ଏତେ ସମୟ ନେବା ନାହିଁ, ସଂକ୍ଷେପରେ କହିଦେବା। ତେଣୁ ଏହିଭଳି ଭାବରେ ଯେତେବେଳେ କହୁଥିଲେ ସିଏ ହିରଣ୍ୟକଶିପୁଙ୍କୁ, ପ୍ରହ୍ଲାଦ କହିଲେ ପ୍ରକୃତରେ ପ୍ରକୃତ ଭଗବାନ ହେଉଛନ୍ତି ହରି, ସିଏ ହେଉଛନ୍ତି ସବୁଠାରେ ଉପସ୍ଥିତ ଅଛନ୍ତି, ସିଏ ହରି। ଜସ୍ତୁୟା ମନ ଭାଗୁକ୍ତା ମଦନ୍ୟ ଜଗଦୀଶ୍ୱର କୁଆସୁ ଜଗଦୀଶ ସର୍ବତ୍ର କସ୍ମା ସମ୍ବେନ ଦୃଶ୍ୟତେ। ତୁ କହୁଛୁ ସବୁଠାରେ ଅଛନ୍ତି ତୋର ହରି ଭଗବାନ, ତୁ ରକ୍ଷା କରିବେ, ଦେଖିବା କେମିତି ଦେଖି ରକ୍ଷା କରିବେ। ଯଦି କହୁ ସବୁଠାରେ ଅଛନ୍ତି, କାହିଁକି ଏ ସ୍ତମ୍ଭରେ ଦେଖାଯାଉନା? ପ୍ରହ୍ଲାଦ ଯେଉଁମାନେ ମହାଜନ ସେମାନେ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି। ତେଣୁ ପ୍ରହ୍ଲାଦ କହୁଛନ୍ତି ପ୍ରଭୁ ଦୃଶ୍ୟତେ, ପିତା ଶ୍ରୀ ପିତା ବୋଲି କହୁନାହାନ୍ତି ତାଙ୍କୁ, ଅସୁର ଶ୍ରେଷ୍ଠ ବୋଲି କହୁଛନ୍ତି ଦୃଶ୍ୟତେ। ତେଣୁ ଗୋଟେ ମୁଷ୍ଟି ଯେତେବେଳେ ଲଗାଉଛନ୍ତି, ସେ ବିଧାରଣ କରିଦେଉଛନ୍ତି ସେ ସ୍ତମ୍ଭକୁ। ତେଣୁ ଭଗବାନ ସେଠି ପ୍ରକଟିତ ହେଲେ ଭଗବାନ ନୃସିଂହଦେବ। ସତ୍ୟଂ ବେଦାତମ୍ ନିଜ ଭୃତ୍ୟ ଭାଷିତମ୍ व्याप्तिं च भूतेषु अखिलेषु चात्मना अदृश्यतात्यतद्भूतं रूपमुद्भवं स्तंभे सभायां न मृगं न मानुषं। भगवान तांकर सत्यं विधातुं निजभूत्य भाषितं। तांकर ब्रह्मा जो बर देइतिले तांकर अन्य अन्य भक्त मान जो नारद मुनि कहिथिले तुम तक हत्या करि परिबे नाहीं इंद्रंकु कहिथिले। एहिभली भावरे जिते सब रहिछि सबको रक्षा करके भगवान निजर कथा के मध्य रक्षा कर नाम भक्त प्रणश्यति। यही भाव भगवान जदि सब अच्छा अदृश्य रूप से रही कि भगवान प्रकटित है स्तंभे सभायां सभार स्तंभ प्रकटित कि भाव में न मृगम न मानुष मृग नुह कि पशु नुह कि मनुष्य नुह। यही भाव ब्रह्मा को बर दे पशु द्वारा मरव ना मनुष्य द्वारा मरव ना भगवान ये रूप धारण कले पशु नुहत कि मनुष्य नुहत। एवं ब्रह्मा बल देते अस्त्र मर कि शस्त्र मर भगवान तर नख द्वारा धारण कले नखटा अस्त्र नुह कि शस्त्र नुह एवं जीवंत वस्तु नुह कि मृत वस्तु नुह नख। एवं भगवान ब्रह्मा बल देते ब्रह्मा द्वारा सृष्ट कौन सी जीव द्वारा से मृत्युवरण करेंगे ना नृसिंहदेव ब्रह्मा द्वारा सृष्ट नुहत। एवं दिन में मर ना कि रात मर भगवान सन्ध्या मारे भूमि मरव ना कि आकाश मरव ना भगवान कोड़े रखि मारे चिरीदे यही भाव भगवान जो ब्रह्मा समस्त घर को रक्षा करीरण्यकश को हत्या कले सब देवता मान गंधर्व जक्ष समस्ते बहुत आनंदित हो जयध्वनि दे जयध्वनि देवा आरंभ कले कि जय नृसिंहदेव की जय। ब्रह्मा इंद्र शिव पितृ सिद्ध विद्याधर सर्प मनु लोकपाल गंधर्व चारण जक्ष किन्नर बेताल किंपुरुष सुनंद कुमुदा इत्यादि पार्षद मैंने यही भाव समेत भगवान नृसिंहदेव जयध्वनि देवाप बसिले कि भगवान क्रोध शेष है ना नृसिंहदेव तेणु समस्त चेष्टा कले भगवान क्रोध को शांत करने कि एमती लक्ष्मीदेवी पाखे जापारे ना क्रोध रही भगवान पत्नी भय करगले तेणु ब्रह्मा प्रहलाद गोटे फूलमा देकर कहले पुत्र तुम्हें भगवान आमें प्रार्थना कर भगवान को शांत कर उग्र उग्र रु अनुग्रह कर तेणु प्रहलाद सप्तम स्कंद नवम वर्णना कर बहुत सुंदर सुंदर स्तुति सब कर गोटे स्तुति रही भगवान जो आसुंच नृसिंहदेव सत्ययुगर आसी किंतु कली युगर से महाप्रभु रूप से आसे बोली सी कथा से श्लोक इथंगजगृषि देवदशावतारे लोकान विभाव से हंसी जगत प्रतिपान धर्म महापुरुष पासी युगानुवृत्या छन्न कलौजत अवस्त्र युगोथ सत्यम। प्रभु आपण भिन्न भिन्न अवतार आसती कत मनुष्य समाज आसती केत पशु समाज आसती किंतु आपण जो कलीजुगर आसती आपण छन्न अवतार आसती यू जना पड़ा जो प्रकृत में भगवान जो आसवे महाप्रभु कलीजुगर आसवे ये भगवान ये प्रमाण शास्त्र प्रमाण अनेक प्रमाण रही तेनाली भाव कहीकि नृसिंहदेव कहले पुत्र कौन बर चाहूँ ना प्रभु मोर कि बर दरकार ना तथा किसी बर ग्रहण कर ना तो यही बर दिंतु ना कौन ना मोर हृदय कौन कामना न रो कहूर प्रहलाद कह प्रभु मोर पिता आपण प्रति अपराध कर क्षमा करतु तेणु भगवान कहले त्रिसप्तमी पिता पुत पितृवी सहते नग हे पुत्र तुमर एक पुरुष धरी उद्धार पाई तुम पिता कथा कौन कौच एक पुरुष धरी उद्धार पाई जत् सादस्य कूल जात भगवान में कूल पावन तुम्हें समस्त कूल को उद्धार करदेव तेणु यही भाव कहलापर भगवान नृसिंहदेव बहुत शांत होकर धाम को जा प्रहलाद को ब्रह्मा और देवता मैंने सब राजा राजा पदर अभिषेक करसंदी भाव से राजा शासन करसंदी गोटे मनु पर्यंत से शासन करेंगे गोटे मनु पर्यंत से रहिबे गोटे मनु कह एकस्तरी दिव्य युग यही भाव बर प्रदान करगवान चलीगले नृसिंहदेव चलीगला प्रहलाद महाराज समस्त देवता जक्ष किन्नर समस्त को वंदना करी समस्त विदाय दे भाव कथा चलती ये कथा नारद मुनि जो युधिष्ठिर महाराज कहले युधिष्ठिर महाराज सुनी सारा पर पचारे विभिन्न धर्म विषय कहले पचारे प्रश्न पचारे नारद मुनि को नारद मुनि से सब धर्म विषय कहले एगार रु पंदर पांचटी षोल अध्याय भगवान जो विभिन्न धर्म रही गृहस्थ आश्रम वानप्रस्थ आश्रम सन्यास आश्रम ये भाव विभिन्न धर्म विषय कहीकि अंतिम अधर्म विषय कहले अधर्म हो कौन ना अधर्म हो लोक मैंने अधर्म को धर्म भी भावती सी हूँ कौन ना विधर्म परधर्म आभास उपमा छल अधर्म शाखा पंचम धर्मज्ञ अधर्म धर्मज्ञ अधर्म त्यजे ये हूँ अधर्म शाखा पांचटी शाखा विधर्म जोटाक भगवद गीतार मत भगवान कहले कौन तुमर जो धर्म रही निज धर्म रही स्वधर्म परधर्म भाव ये सब रही यही भाव में धर्म विभिन्न शाखा ये सब अधर्म शाखा आर बहुत विस्तार रही आम आलोचना करवा नहीं भाव में सप्तम स्कंद पंदर अध्याय शेष हेल्ले ये हूँ भगवान गोटे भुज बोली कहुतापर अष्टम स्कंद आसी अष्टम स्कंद हूँ मनवंतर ब्रह्मा गोटे दिन में चौदह जन मनु आसती प्रति मनु समय छोटी परिवर्तन हुए कौन कौन ना मनु परिवर्तित हमें पुत्र माने आसंती देवता माने आसंती देवता मान राजा इंद्र हमारी परिवर्तित हमारी भगवान जो अवतार आसंती एवं सप्त ऋषि प्रति मनु समय सप्त ऋषि परिवर्तन हुए यही भाव में चौदह जन मनु जो आसती ब्रह्मा गोटे दिन में यू चौदह जन मनु विषय ये अष्टम स्कंद वर्णना कर अष्टम स्कंद विषय हूँ मनवंतर तेणु यही सब भगवान जो आसती विभिन्न लीला करती ये लीला सब वर्णना जो कर परीक्षित महाराज पाखे सुखदेव गोस्वामी कहते संक्षेपर प्रथम मनु हूँ स्वामी मनु स्वामी मनु समय भगवान जो अवतार आसते सी हूँ यज्ञ जे कि इंद्र होती द्वितीय मनु हूँ स्वारस मनु जे कि अग्निकर पुत्र से समय भगवान जो अवतार आसे सी हूँ विभु से बहुत शिक्षा प्रदान करसंदी तृतीय मनु उत्तम मनु समय उत्तम तामस एवं रैवत ए तीन जन हूँ तृतीय चतुर्थ एवं पंचम मनु जे कि प्रियव्रत पुत्र आम कही तेणु एम उत्तम मनु समय भगवान जो अवतार आसते सत्यसेन से विभिन्न राक्षस मान से बद्ध करते चतुर्थ मनु हूँ तामस मनु जो तामस मनु समय भगवान जो अवतार आसते सी हूँ हरि हरि मेध सब हरिणी पुत्र रूप से आस हरि ये गजराज उद्धार करते गजराज चिंता कला थाई घोर जड़ेण चक्र पेशी न प्रनाशी उधारी लण आहे नील शरीर प्रभु यही भाव में चतुर्थ मन को समय भगवान हरि रूप से आसिक गज को उद्धार करते से लीला को चाहिए विस्तार भाव में कहवापी कि आम पाखे समय ना आपने सब जानती भगवान लीला यही भाव गजराज उद्धार करते भगवान गजराज गोटे श्लोक कह तृतीय स्कंद अष्टम स्कंद पूर्व जन्म से थे इंद्र इंद्र दिन राजा थे बहुत भक्ति में बहुत अग्रगति करते राज्य त्याग करके द्राविड़ देश राजा थे त्याग करके आसी मलय पर्वत भगवान का आराधना करुले कि समय अगस्त ऋषि अभिशाप देदे कारण अगस्त ऋषि जो आँचले से अगस्त ऋषि से मलय पर्वत ही था कि सी जो आसी पहुँचिकाखे शिष्य मान सहित ये कि भगवान आराधन रही स्वागत जान पारे ना तेणु सी अभिशाप दे गज हो जाओ विराट प्रसंग रही त्रिकुट पर्वत ये लीलाटी होता गजराज यही भाव कुंभीर द्वारा आक्रांत हो जाए से कुंभीर अभिशप्त थे सी हु नामक गंधर्व थे से जिते बड़े जल स्त्रीलोक मान सब बुड़ी बुड़ी सब टाणी टाणी निभली भाव में जन देवल ऋषि जाता बेले भाविले ये गोटे अप्सरा बोली कहीं टाणी सी अभिशाप देते कुंभीर हो जाओ ତେଣୁ ଏହିଭଳି ଭାବେ ଦୁଇ ଜଣ ଅଭିଶପ୍ତଙ୍କର କଥା ଭାଗବତ ବର୍ଣ୍ଣନା କରାଯାଇଛି। ଏହିଭଳି ଭାବେ ଦୁଇ ଜଣ ଯାକ ଉଦ୍ଧାର ହେଇଛନ୍ତି ଅଭିଶାପ। ସେ ଋଷିଙ୍କର ଆଶୀର୍ବାଦ ମଧ୍ୟ ଆମ ପାଇଁ କୃପା, ତାଙ୍କର ଅଭିଶାପ ମଧ୍ୟ ଆମ ପାଇଁ କୃପା। ତେଣୁ ଏହିଭଳି ଭାବରେ ଯେତେବେଳେ ସେ ଗମ୍ଭୀର ଦ୍ୱାରା ଆକ୍ରାନ୍ତ ହୋଇକରି ବହୁତ କାଳ 1000 ବର୍ଷ ଧରି ଯୁଦ୍ଧ କରିଚାଲିଲେ, କେହି ତାଙ୍କୁ ରକ୍ଷା କରିପାରିଲେ ନାହିଁ, ସେତେବେଳେ ସିଏ ଭଗବାନଙ୍କୁ ପ୍ରାର୍ଥନା କଲେ। ପୂର୍ବ ଜନ୍ମରେ ଇନ୍ଦ୍ରଦୁମ୍ନ ଥିଲାବେଳେ ଯେଉଁ ସ୍ତୁତି କରିଥିଲେ ସେସବୁ ସ୍ତୁତି ମନେ ପଡ଼ିଲା, ସେସବୁ ସ୍ତୁତି କରିକିରି ଅନ୍ତିମରେ ଭଗବାନ ଆବିର୍ଭାବ ହେଲେ। ସ୍ୱନ୍ତ ସରସୁରୁ ବଳେନ ଗୃହୀତ ଆତ ଦୁଷ୍ଟ ଗୁରୁତ୍ମତି ହରିଙ୍କ ଉପାଦ ଚକ୍ରମ ଉତ୍କ୍ଷିପ୍ୟ ସାମ୍ବୁଜକରମ ଗିରମାହ ପୃଚ୍ଛାତ ନାରାୟଣ କ୍ଷୀର ଗୁରୁ ଭଗବାନ ନମସ୍ତେ। ହେ ପ୍ରଭୁ, ଭଗବାନ ଦର୍ଶନ କଲେ, ଆଉ ଶରୀରରେ କୌଣସି ବଳ ନାହିଁ, ତେଣୁ ଗୋଟିଏ ଫୁଲ ଥିଲା ସେହି ସରୋବରରେ ତାକୁ ଶୁଣ୍ଡରେ ଆଣିକିରି ଦେଖିଲେ ଭଗବାନ ଆସୁଛନ୍ତି, ଗରୁତ୍ମତି ଗରୁଡ଼ ପୃଷ୍ଠରେ ଆସୁଛନ୍ତି। ତାଙ୍କ ହସ୍ତରେ ଦେଖିଲେ ଚକ୍ର ଗୁରୁଗୁରୁ ଇଏ ଘୁରୁଛି, ତେଣୁ ଭାବିଲେ ରକ୍ଷା ପାଇଯିବି। ନାରାୟଣ କ୍ଷୀର ଗୁରୁ ଭଗବାନ ନମସ୍ତେ, ହେ ନାରାୟଣ, ହେ ଅକ୍ଷୀର ଗୁରୁ, ହେ ଭଗବାନ, ଆପଣଙ୍କୁ ପ୍ରଣାମ କରୁଛି। ତେଣୁ ଭଗବାନ ଆଉ ସହିପାରିଲେ ନାହିଁ, ଡେରି ହେଇଯାଉଛି ବୋଲି କାହିଁକିରି ଗରୁଡ଼ ପୃଷ୍ଠରୁ ଭଗବାନ ଡେଇଁ ପଡ଼ିଲେ। ଏ ଭଗବାନଙ୍କର ଭକ୍ତ ବତ୍ସଳତା, ଡେଇଁ ପଡ଼ି ତାକୁ ଉଦ୍ଧାର କରିଛନ୍ତି। ଏସବୁ କଥା ରହିଛି, ବହୁତ ବିରାଟ ପ୍ରସଙ୍ଗ ରହିଛି। ତେଣୁ ଏହିଭଳି ଭାବରେ ହେଲା ପରେ ପଞ୍ଚମନୁ ହେଉଛନ୍ତି ରୈବତ ମନୁ, ଯେଉଁ ସମୟରେ ଭଗବାନ ରୈବତଙ୍କର ଭଗବାନଙ୍କର ଜଣେ ଅବତାର ଆସିଥିଲେ, ସେ ହେଉଛନ୍ତି ବୈକୁଣ୍ଠ। ତାଙ୍କର ପତ୍ନୀ ଲକ୍ଷ୍ମୀଦେବୀଙ୍କର ଅନୁରୋଧରେ ସେ ବହୁତ ଜଗତରେ ବୈକୁଣ୍ଠକୁ ସ୍ଥାପନ କରିଛନ୍ତି। ଷଷ୍ଠ ମନୁ ହେଉଛନ୍ତି ଚାକ୍ଷୁଷ ମନୁ, ଚାକ୍ଷୁଷ ମନୁଙ୍କ ସମୟରେ ଭଗବାନଙ୍କର ଗୋଟେ ଲୀଳା ହୋଇଥିଲା, ସମୁଦ୍ର ମନ୍ଥନ ଲୀଳା। ଏ ପଞ୍ଚମ ଅଧ୍ୟାୟରୁ 12 ଅଧ୍ୟାୟ 8ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଏ ଲୀଳାଟି ହୋଇଥିଲା। କିଭଳି ଭାବରେ ଆମେ ସଂକ୍ଷେପରେ କହିବା, ଗୋଟେ ଥର ଦୁର୍ବାସ ଋଷି ଆସୁଥିଲେ, ବୈକୁଣ୍ଠ ଲୋକରୁ ଆସୁଥିଲେ, ସେହି ସମୟରେ ଇନ୍ଦ୍ରଙ୍କୁ ଦେଖିଲେ। ଇନ୍ଦ୍ର ତାଙ୍କର ଗଜ ଉପରେ ବସିକି ଐରାବତ ଉପରେ ବସି ଯାଉଥିଲେ, ଏବେ ଦେଖିକିରି ଦୁର୍ବାସ ମାନେ ତାଙ୍କ ଉପରେ ପ୍ରୀତ ହୋଇକରି ତାଙ୍କୁ ସେ ଫୁଲମାଳଟି ପ୍ରଦାନ କଲେ। ସେତେବେଳେ ଇନ୍ଦ୍ର ତାଙ୍କର ଗର୍ବ ଆସିଲା, ସେ ଫୁଲମାଳକୁ ନେଇକିରି ଗଜରାଜ ଉପରେ ପକେଇଦେଲେ, ସେ ଗଜ ଉପରେ ପକେଇଦେଲା। ଗଜ କ'ଣ ଜାଣିବ, ଫୁଲମାଳ ଇଏ ରହିଛି ଫୁଲମାଳ। 11ସ୍କନ୍ଧ 6ଷ୍ଠ ଅଧ୍ୟାୟରେ ଏ ଫୁଲମାଳ ବିଷୟରେ ଆମେ କହିବା, ଉଦ୍ଧବ କହିଛନ୍ତି କଥା। ତେଣୁ ଇଏ ଭଗବାନଙ୍କ ପ୍ରସାଦ ମାଳା, ଆର ଯେଉଁ ମୂଲ୍ୟ ରହିଛି ସେ ଜାଣିପାରିଲେ ନାହିଁ। ଦୁର୍ବାସଙ୍କ ସାମ୍ନାରେ ସେ ଫୁଲମାଳକୁ ତଳେ ପକେଇ ଦେଇକି ଦଳରେ ଗୋଡ଼ରେ କରିଦେଲେ, ଜଳିଦେଲେ। ଦୁର୍ବାସ ତାଙ୍କୁ ଅଭିଶାପ ଦେଲେ। ଦେବତାମାନଙ୍କର ଯେଉଁ ରହିଛି, ଆମେ 6ଷ୍ଠ ସ୍କନ୍ଧରେ ଶୁଣୁଥିଲେ କିଭଳି ଭାବରେ ଇନ୍ଦ୍ରଙ୍କର ମଝିରେ ଗର୍ବ ହେଇଯାଏ, ଏଭଳି ସେ ଏଇଭଳି ଭାବେ ବର୍ତ୍ତମାନ 8ଷ୍ଠ ସ୍କନ୍ଧରେ ମଧ୍ୟ ସେଇଭଳି ଭାବରେ ହେଲା। ଶ୍ରୀହୀନ ହେଇଗଲେ, ଶ୍ରୀହୀନ ହେଇଗଲା ପରେ ବ୍ରହ୍ମାକୁ ଯାଇ ପ୍ରାର୍ଥନା କଲେ, ପ୍ରଭୁ କ'ଣ କରିବା, ଆମେ କେମିତି ଆମର ଐଶ୍ୱର୍ଯ୍ୟ ପ୍ରାପ୍ତ ହେବୁ। ତେଣୁ ବ୍ରହ୍ମା ଭଗବାନ ପ୍ରାର୍ଥନା କଲେ। ତେଣୁ ଏହିଭଳି ଭାବରେ ଭଗବାନ ଆସି କହିଲେ, ତୁମେ ଅସୁରମାନଙ୍କ ସହିତ ସନ୍ଧି କର ଏବଂ ସମୁଦ୍ର ମନ୍ଥନ କର। ଏ ସମୁଦ୍ର ମନ୍ଥନ ଲୀଳାଟି ବହୁତ ପ୍ରସଙ୍ଗ ବିସ୍ତାର ଭାବେ ରହିଛି, ଆମେ କେବେ ସଂକ୍ଷେପରେ କହିବା। ସମୁଦ୍ର ମନ୍ଥନ କରିବା ପାଇଁ ଅସୁରମାନେ ଦେବତାମାନେ ମିଶିକିରି ସମୁଦ୍ର ମନ୍ଥନ କଲେ। ମନ୍ଦର ପର୍ବତକୁ ଆଣିକି ଆସିଲେ, ସୁନାର ପର୍ବତ ସିଏ ମନ୍ଦର ପର୍ବତ। ଏହିଭଳି ଭାବରେ ଆଣି ଯେତେବେଳେ ମନ୍ଥନ କରୁଛନ୍ତି ସମୁଦ୍ରରେ, କ୍ଷୀର ସମୁଦ୍ରରେ ମନ୍ଥନ କରୁଛନ୍ତି, ସେହି ସମୟରେ ମନ୍ଦର ପର୍ବତଟି ତଳକୁ ପଡ଼ି ଚାଲିଗଲା। ତେଣୁ ଭଗବାନ ଅନେକ ଅବତାର ସେହି ସମୁଦ୍ର ମନ୍ଥନ ଲୀଳାରେ ନେଇଛନ୍ତି। ଗୋଟିଏ ଅବତାର ହେଉଛନ୍ତି କୂର୍ମ ରୂପରେ, ଲକ୍ଷେ ଯୋଜନ ଧାରଣ କରିକିରି, ଲକ୍ଷେ ଯୋଜନ ବିସ୍ତାର ଏହି କୂର୍ମ ଭଗବାନ ଆବିର୍ଭାବ ହୋଇକରି ସେ ମନ୍ଦର ପର୍ବତକୁ ଉତ୍ତୋଳନ କଲେ। ଏବଂ ଅସୁରମାନେ ଦେବତାମାନେ ଯେତେବେଳେ ଘର୍ଷଣ କରୁଥିଲେ, ତାଙ୍କର ଏତେ ଶକ୍ତି ନଥିଲା, ଭଗବାନ ନିଜେ ସମସ୍ତଙ୍କ ଶରୀରରେ ପ୍ରବେଶ କଲେ, ନାଗ ଶରୀରରେ ତମଗୁଣରେ ପ୍ରବେଶ କଲେ, ଅସୁରମାନଙ୍କ ଶରୀରରେ ରଜଗୁଣରେ ପ୍ରବେଶ କଲେ, ଦେବତାମାନଙ୍କ ଶରୀରରେ ସତ୍ୟଗୁଣରେ ପ୍ରବେଶ କଲେ। ଏହିଭଳି ଭାବରେ ଯେତେବେଳେ ମନ୍ଥନ ଆରମ୍ଭ ହେଲା, ନିଜେ ମଧ୍ୟ ଭଗବାନ ମନ୍ଥନରେ ସାହାଯ୍ୟ କଲେ, କରିବାରୁ ସେହି ସମୟରେ ବିଷ ବାହାରିଲା, 14ଟି ରତ୍ନ ବାହାରିଛନ୍ତି ସମୁଦ୍ର ମନ୍ଥନ ଲୀଳାରୁ। ଏହିଭଳି ଭାବରେ ଯେତେବେଳେ ବିଷ ବାହାରିଲା, ସମସ୍ତେ ଯାଇକିରି ଭଗବାନଙ୍କ ସହିତ ସମସ୍ତେ ଯାଇକି ଶିବଜୀଙ୍କୁ ପ୍ରାର୍ଥନା କଲେ। ଭଗବାନ ବିଷକୁ ଅମୃତରେ ପରିଣତ କରିଦେଇପାରିବେ, କିନ୍ତୁ ତାଙ୍କର ଭକ୍ତଙ୍କର ଯଶକୁ ସ୍ଥାପନ କରିବା ପାଇଁ ଭଗବାନ ନିଜେ ଯାଇ ଶିବଙ୍କୁ ପ୍ରାର୍ଥନା କଲେ। ତେଣୁ ଶିବଜୀ ସମସ୍ତଙ୍କ ସାମ୍ନାରେ ସତୀଙ୍କୁ କହିଲେ, ଦେଖ ପ୍ରଜାମାନେ କିଭଳି ଭାବରେ ବିପଦଗ୍ରସ୍ତ ହୋଇଛନ୍ତି, କହିକି ସେ ବିଷକୁ ପାନ କଲେ। ଅଷ୍ଟମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଇଏ ହେଉଛି ଶ୍ରେଷ୍ଠ ଆରାଧନା। ସେ କହୁଛନ୍ତି କ'ଣ, ତପ୍ୟନ୍ତି ଲୋକ ତାପେନ ସାଧବ ପ୍ରାୟଶ ଜନ ପରମାରାଧନ ତଦ୍ଧି ପୁରୁଷ ସାକ୍ଷାତ୍ମନି। ଲୋକମାନେ ଆଜିର ଦୁନିଆରେ ଦେଖନ୍ତୁ ଲୋକମାନେ କିଭଳି ଭାବରେ ତାପିତ ହେଉଛନ୍ତି କରୋନା ପାଇଁ। ସାଧୁମାନେ ତାଙ୍କୁ ସେଥିରୁ କେମିତି ଉଦ୍ଧାର କରିବା ବାଟ ସେ କହୁଛନ୍ତି, କିନ୍ତୁ ଲୋକମାନେ ସେଇଟା ଗ୍ରହଣ କରୁନାହାନ୍ତି। କିନ୍ତୁ ଶିବଜୀ ଇଏ ହେଉଛନ୍ତି ସାଧୁ, ଲୋକମାନଙ୍କୁ କେମିତି ତାପରୁ ଉଦ୍ଧାର କରାଯିବ ସେଥିପାଇଁ ସେମାନେ ବ୍ୟବସ୍ଥା କରନ୍ତି। ତେଣୁ ଶିବଜୀ ଏ ଯେଉଁ ପାନ କରିଦେଲେ ସେ ନୀଳକଣ୍ଠରେ ପରିଣତ ହେଇଗଲେ। କର୍ପୂର ଗୌରମ କରୁଣାବତାରମ ସଂସାର ସାରମ ଭୁଜଗେନ୍ଦ୍ରହାରମ ସଦାବସନ୍ତମ ହୃଦୟାରବିନ୍ଦେ ଭବନ ଭବାନୀ ସୈତାନମାନିମି। କର୍ପୂର ଗୌର ଏତେ ଗୌରବର୍ଣ୍ଣ ସିଏ, କିନ୍ତୁ ନୀଳବର୍ଣ୍ଣ ହେଇଗଲେ, ତାଙ୍କର କଣ୍ଠ ନୀଳବର୍ଣ୍ଣ ହେଇଗଲା। ଆର ବହୁତ ଶିକ୍ଷା ରହିଛି, ଆମେ ମଧ୍ୟ ପ୍ରତିଦିନ ବହୁତ ବିଷ ପ୍ରାଣ କରୁଛେ, ବହୁତ ବୈଷ୍ଣବ ନିନ୍ଦା ସବୁ ଶୁଣୁଛେ, ଏଇଟାକୁ ଭିତରକୁ ଛାଡ଼ିବା ନାହିଁ କି ବାହାରକୁ ବାହାର କରିବା ନାହିଁ, ଇଏ ଶିକ୍ଷା ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ହେଲା ତାପରେ ପୁଣି ସମୁଦ୍ର ମନ୍ଥନ ଆରମ୍ଭ ହେଲା। ସମୁଦ୍ର ମନ୍ଥନରେ ବହୁତ କଥା ବାହାରିଛି, କିନ୍ତୁ ଆମେ ମୁଖ୍ୟ କେତୋଟି କଥା କହିବା। ଲକ୍ଷ୍ମୀଦେବୀ ବାହାରିଲେ, ଲକ୍ଷ୍ମୀଦେବୀ ଯେତେବେଳେ ବାହାରିଲେ ସମସ୍ତେ ଚାହିଁଲେ ତାଙ୍କୁ ପ୍ରାପ୍ତ ହେବା ପାଇଁ। ତେଣୁ ଲକ୍ଷ୍ମୀଦେବୀ ଗୋଟେ ସ୍ୱୟମ୍ବର ହେଲା। ଲକ୍ଷ୍ମୀଦେବୀ ତାଙ୍କର କିଏ ପ୍ରକୃତ ସ୍ୱାମୀ ତିନୋଟି ଶ୍ଳୋକରେ କହିଛନ୍ତି, ଅଷ୍ଟମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ସେ ଶ୍ଳୋକ ରହିଛନ୍ତି, ଆମେ ଗୋଟିଏ ଶ୍ଳୋକ କହିବା। କହୁଛନ୍ତି ନୂନଂ ତପୋଜସ୍ୟ ନ ମନୋ ନିର୍ଜୟ ଜ୍ଞାନଂ କ୍ୱଚିତ୍ ଚ ନ ସଂଗବର୍ଜିତ କଶ୍ଚିନ୍ ମହାନ୍ତସ୍ୟ ନ କାମ ନିର୍ଜୟ ସ ଈଶ୍ୱର କିଂ ବରତୋ ବିପାସ୍ୟ। ବହୁତ ତପସ୍ୱୀ ରହିଛନ୍ତି ତ କ'ଣ ଦୁର୍ବାସ ଇତ୍ୟାଦି, କିନ୍ତୁ ସେ କ୍ରୋଧକୁ ଜୟ କରିପାରିନାହାନ୍ତି। ସେହିଭଳି ଭାବରେ ବହୁତ ଜ୍ଞାନୀ ରହିଛନ୍ତି ଶୁକ୍ରାଚାର୍ଯ୍ୟ ଇତ୍ୟାଦି, ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ସେ ଜାଣିଛନ୍ତି, କିନ୍ତୁ ସେ ସଙ୍ଗତ୍ୟାଗ କରିପାରିନାହାନ୍ତି, ଅସୁରମାନଙ୍କୁ ସଙ୍ଗ ଦେଇଛନ୍ତି। ବହୁତ ମହାନ ବ୍ୟକ୍ତି ଅଛନ୍ତି ଯେଉଁଭଳି ଭାବରେ ବ୍ରହ୍ମା, କିନ୍ତୁ ସେ କାମକୁ ଜୟ କରିପାରିନାହାନ୍ତି, ତାଙ୍କର କନ୍ୟା ସରସ୍ୱତୀଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ। ଏହି ସୃଷ୍ଟିର ଆରମ୍ଭର କଥା ରହିଛି, ଏଇଟା ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏବଂ ବହୁତ ଇନ୍ଦ୍ରର ବହୁତ କ'ଣ କଣ୍ଟ୍ରୋଲର ରହିଛନ୍ତି ବା ଈଶ୍ୱର ରହିଛନ୍ତି ଯେଉଁଭଳି ଭାବରେ ଇନ୍ଦ୍ର, କିନ୍ତୁ ସେ ଉପେନ୍ଦ୍ରଙ୍କର ଆଶ୍ରୟରେ ଶାସନ କରୁଛନ୍ତି। ଏଇଭଳି ଭାବରେ କହି ଭଗବାନ କହି ସମସ୍ତଙ୍କ ପାଖରେ କିଛି ନା କିଛି ଦୋଷ ଦେଖିଲେ, କିନ୍ତୁ ବିଷ୍ଣୁ ଭଗବାନଙ୍କର ଅବତାର ହେଉଛନ୍ତି ଅଜିତ, ସେଇଠି ଥିଲେ, କିନ୍ତୁ ଅଜିତଙ୍କ ପାଖରେ କୌଣସି ଦୋଷ ନଥିଲା, କିନ୍ତୁ କହିଲେ ଆଙ୍କର ଗୋଟେ ଦୋଷ ଅଛି ନା କ'ଣ ନା ନ କାଙ୍କ୍ଷତେ ହିଁ ମାମ, ତାଙ୍କର କୌଣସି ଗୁଣ ଦୋଷ ନଥିଲେ ମଧ୍ୟ ସେ ମୋତେ ଚାହୁଁନାହାନ୍ତି, କିନ୍ତୁ ନ ଚାହିଁଲେ ମଧ୍ୟ ସେ ମୋର ପତି କହିକି ତାଙ୍କୁ ବରମାଳା ଦେଲେ। ଏଇଭଳି ଭାବରେ ଭଗବାନଙ୍କ ବକ୍ଷ ଦେଶରେ ଲକ୍ଷ୍ମୀଦେବୀ ରହିଛନ୍ତି। ଭକ୍ତମାନେ ଯେତେବେଳେ ଭଗବାନ ଦର୍ଶନ କରନ୍ତି, ଲକ୍ଷ୍ମୀଦେବୀଙ୍କ କୃପା ସେମାନେ ପ୍ରାପ୍ତ ହୁଅନ୍ତି। ଏଇଭଳି ଭାବରେ ପୁଣି ସମୁଦ୍ର ମନ୍ଥନ ଆରମ୍ଭ ହେଲା, ଅନେକ ସବୁ ବାହାରିଛନ୍ତି ସେଥିରୁ ରତ୍ନ। ଅନ୍ତିମରେ ଯେତେବେଳେ ଅମୃତ ବାହାରିଲେ, ଅମୃତ ପାଇଁ ସବୁ ସମୁଦ୍ର ମନ୍ଥନ ହେଉଥିଲା, ଅସୁରମାନେ ଦେବତାମାନଙ୍କ ସହିତ ମିଶିକିରି ସମୁଦ୍ର ମନ୍ଥନ କରୁଥିଲେ, କାହିଁକି ନା ଯେତେବେଳେ ବାହାରିବ ଅମୃତ ଆମେ ନେଇ ପଳାଇଯିବା, ଏଇଭଳି ଭାବରେ ଚିନ୍ତା କରିଥିଲେ। ଯେତେବେଳେ ଭଗବାନ ବାହାରିଲେ, ଏହା ଜଣେ ଭଗବାନଙ୍କର ଅବତାର, ସେ ହେଉଛନ୍ତି ଧନ୍ୱନ୍ତରୀ, ସମୁଦ୍ର ଅମୃତ କଳସ ଧରିକି ଆସିଲେ, ଅମୃତମ ଲେଖା ହେଇଛି, ଦେଖିଲେ ଯେତେବେଳେ ଅସୁରମାନେ ଧରି ପଳାଇଗଲେ, ଯେତେବେଳେ ପଳାଇଗଲେ ଦେବତାମାନେ ପୁଣି ଚିନ୍ତା କଲେ କ'ଣ କରିବା, ଅମୃତ ପଳାଇଗଲା। ସେହି ସମୟରେ ଭଗବାନ ଆଉ ଗୋଟେ ରୂପରେ ଆସିଲେ, ଅବତାର ନେଲେ, ସେ ହେଉଛି ମୋହିନୀ ଅବତାର। ଏ ମୋହିନୀ ଅବତାର କଥା ବହୁତ ରହିଛି, ଏଭଳି ଭାବରେ ଅସୁରମାନେ ମୋହିତ ହେଇଗଲେ, ସିଏ ନେଇଯାଇଛି ଅମୃତ, ଏହାକୁ ପିଇ ପାରିଲେ ନାହିଁ। କର୍ମ ନିବା ଅଧିକାର ଆସ୍ତେ ମା ଫଳେ ସୁଦାଚନ, ଆମର କର୍ମରେ ଅଧିକାର ରହିଛି, ଫଳରେ ନାହିଁ। ଅମୃତ ପାଇକିରି ମଧ୍ୟ ସେମାନେ ପାଇ ପିଇ ପାରିଲେନି, ତାଙ୍କ ଭିତରେ ଝଗଡ଼ା ହେଲା। ତେଣୁ ଭଗବାନ ମୋହିନୀ ରୂପରେ ଆସିକିରି ସେ ଝଗଡ଼ାକୁ ସମାଧାନ କରିଛନ୍ତି, କାରଣ ଠିକ୍ ଅଛି ତମେ ବସ ଗୋଟେ ସ୍ଥାନ, ଅଲଗା ଅଲଗା ବସ, ମୁଁ ତୁମକୁ ସବୁ ପ୍ରଭାବ ବାଣ୍ଟିବି, ଅମୃତ ବାଣ୍ଟିବି। ଏଇଭଳି ଭାବରେ କହିକିରି ଭଗବାନ କହିଲେ ଅସୁରାଣାମ ସୁଧାପାନ ସର୍ପାଣାମ ଏବଂ ଦୁର୍ଣ୍ଣୟ, ସେମାନେ ଅସୁରମାନେ କହିଥିଲେ ଆମକୁ ଯଥା ନ୍ୟାୟ ଏଇଟା ବାଣ୍ଟନ୍ତୁ, ଦେବତାମାନେ ଆମର ଭାଇ, ଆମ ଭିତରେ ଗଣ୍ଡଗୋଳ ହୋଇଯାଇଛି, ଆମର ବାଣ୍ଟ ଦିଅନ୍ତୁ। ଭଗବାନ କହିଲେ ଠିକ୍ ଅଛି, ଯଥା ନ୍ୟାୟ ବାଣ୍ଟିବି। କିଭଳି ଭାବରେ ତତ୍ ଶ୍ଳୋକ ଅଷ୍ଟମ ସ୍କନ୍ଧ ନବମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, चुकोसंधि तत्रा मृत सुरगण फलमंत साधु एवं सुरा सुरगण फलमंत समदेश काल हेत्वर्थ कर्म मतयो फले विकल्प तत्रा मृतं सुरगण फलमंत साधु जत पाद पंकज रज श्रयणान दैत्या। ये शिक्षा समुद्र मंथन शिक्षा होती है। यहाँ आम देखिले देवता माने असुर माने एक स्थान थिला समदेश एक स्थान समय थिला एवं एक मनरे की करिथिले किंतु देवता माने ए अमृत को पान कले असुर माने सिद्ध वंचित हेले कारण कौन ना जत पाद पंकज रज श्रयणान दैत्या भगवान का पाद पद्मरे आश्रय नहीं नथिबारु से माने सिद्ध वंचित हेले। यही भाव में भगवान जो चलीगले से समय दुईज असुर जो रही किए राहु राहु से कौन कले गोटे देवता रूप से आसिक चंद्र और सूर्य मध्य पशिगले पशिक अमृत पान करदे यही समय चंद्र सूर्य जिते बड़े मोहिनी देवी को इशारा करदे भगवान मोहिनी देवी तर रूप को त्याग कर विष्णु रूप धारण करी सुदर्शन चक्र शिरोच्छेदन कर ये अमृतर महात्मा को प्रकाश करने लीलाटीला कितु जेहेतु से अमृत पान कर से बचिक रही राहु एवं केतु हो गले भाव वर्तमान सूर्य एवं चंद्र खाया व्यवस्था कर लोक मैंने वैज्ञानिक मैंने कौन ये सब कौन ये सब मनगढ़ा कथा ना ये प्रकृत शास्त्र में कौन सी भूल ना आम जापरूना तेणु यही भाव में कही चलीगले सब लीलाटी है जो असुर मैंने जान लें भीषण युद्ध कले देवता मान सहित देवता मानक सहित युद्ध कले गोटे सुंदर श्लोक रही दशम अध्याय वर्णना कराई भगवान देवता मान असुर मैंने मायार आश्रय नहीं युद्ध कले कि देवता मैंने जो भगवान को स्मरण हरि स्मृति सर्व विपद विमोक्षण हरिंर स्मृति कला मान सब विपद चली स्वयं भगवान आस पहुँचीगले कौन कह भगवान सहित असुर मैंने नेमी युव युद्ध करेमी भगवान सहित युद्ध कर यही भाव में असुर मैंने सब मृत्युवरण कर ब्रह्मा का आदेश से युद्ध बंद है असुर मान को बड़ी महाराज हनुमान को लेकर शुक्राचार्य पाक गले शुक्राचार्य पुणी जीवन दान कले एभली जीवन प्राप्त हेले एभली शक्ति प्राप्त हेले पुणी देवता मान विषय से अभियान करेंगे ए बार अध्याय पंदर अध्याय कथा आसो बामन देव कथा आसो तेणु यही भाव में है शिवजी जाणिले जे भगवान मोहिनी रूप धारण करूप धारण कर शिवजी जे कि काम को दग्ध करदे तृतीय नेत्र तेणु सी चाहिए देखापी से काम मोहिनी मूर्ति किभली भाव तेणु बार अधार वर्णना कर शिवजी तर पत्नी सहित भूतगण सहित जा पहुँचीगले वैकुंठ लोक वैकुंठ लोक बहुत प्रकार सब प्रकार ये दिगला आतिथ्य करागला यही भाव में भगवान मोहिनी रूप देखी सी विमोहित हो गले यही भाव में यही गला वर्णना कर शिवजी जदि काम को जय करेतस्खलित है यही भाव से जो रेतस्खलित है ये सुना और रूपार कण सब होगा से सब भाव कथा रही जो समुद्र मंथन लीलार ये जो रही तार शिक्षा हूँ कौन ना अष्टम स्कंद बार अध्याय से वर्णना कर मोहतो अनुशूयत न ऋष्यते जातु समुद्यम क्वचे जदुत्तम श्लोक गुणानुवर्णनम समस्त संसार परिश्रमापहम भगवान के लीला को जो मैंने श्रवण करेंगे कीर्तन करेंगे तांकर कौन सी उद्यम केवल विफल हो ना एवं भगवान गुणानुवर्णन है मान समस्त संसार परिश्रम से माने मुक्त हे यही भाव में अनेक लीला रही भाव करे ष्ठ मन समय सप्तम मन समय गोटे अवतार आसते भगवान बामन देव रूप से आसते बामन देव रही ये पंदर अध्याय तेईस अध्याय ये नौटी अध्याय वर्णना करें खाली संक्षेप कह भाव असुर मैंने जो पराजित हो जाए बड़ी महाराज मृत्युवरण करते कि शुक्राचार्य जीवन दान करते गोटे एभली यज्ञ कले विश्वजित यज्ञ जो यज्ञ सब बाहर केमी विश्व को जय करें तेणु देवता मान जो रही राजधानी स्वर्ग अलकापुरी आक्रमण कले बड़ी महाराज असुर मान सब आसिले बड़ी महाराज शंखनाद कर देवता मैंने थर हर बसिले
ସ୍ୱର୍ଗର ଯେଉଁ ଐଶ୍ୱର୍ଯ୍ୟ ରହିଛି ବର୍ଣ୍ଣନା କରାଯାଇଛି, ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କେତେ ସବୁ ରହିଛି ସ୍ୱର୍ଗର ସୁଖ କରିକିରି। ତେଣୁ ଐଶ୍ୱର୍ଯ୍ୟ ଦେବତାମାନେ ଯାଇ ତାଙ୍କର ଗୁରୁଙ୍କୁ ପଚାରିଲେ, ବୃହସ୍ପତିଙ୍କୁ ପଚାରିଲେ, ଇଏ ବଳି କେମିତି ଏତେ ବଳିବାନ ହେଇଗଲା ନା? ସେ ତାଙ୍କ ଗୁରୁଙ୍କୁ ସନ୍ତୁଷ୍ଟ କରିଛନ୍ତି, ତମେ ତ ଗୁରୁଙ୍କୁ କିଛି ପଚାରିବ ନାହିଁ, ଏଇଭଳି ଭାବରେ କହି ତମେ ଆଉ ତମର ଶକ୍ତି ନାହିଁ କିଛି କରିପାରିବନି ପଳେଇଯାଅ। ତେଣୁ ଦେବତାମାନେ ସେ ପଳେଇଗଲେ। ପଳେଇଗଲା ପରେ କିନ୍ତୁ ବଳି ମହାରାଜ ଯଦିଓ ତ୍ରିଲୋକର ଅଧିପତି ହେଇଗଲେ, କିନ୍ତୁ ଠିକ୍ ଭାବରେ ଶାସନ କରୁଥିଲେ, କୌଣସି ବ୍ୟତିକ୍ରମ କରୁନଥିଲେ। ସେ ଜଣେ ମହାଜନ, ବଳି ଜଣେ ମହାଜନ, ଏଇ 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 ଲୀଳାରେ ସବୁ ବର୍ଣ୍ଣନା କରାଯିବ, କିନ୍ତୁ ଆମେ ସଂକ୍ଷେପରେ କହିବା। ତେଣୁ ଏହିଭଳି ଭାବରେ ଯେତେବେଳେ ହେଲେ ଦେବତାମାନଙ୍କର ମା ଅଦିତି ସେଇ ତାଙ୍କର ସ୍ୱାମୀଙ୍କୁ ପ୍ରସନ୍ନ କରିକିରି ଗୋଟେ ପୟବ୍ରତ ଆଚରଣ କଲେ। 12 ଦିନରେ ଭଗବାନ ବାମନ ଦେବ ରୂପରେ ଆସିଗଲେ। ବାମନ ଦେବ ରୂପରେ ଆସିକିରି ଭଗବାନ ଗଲେ ବଳିକୁ ଛଳନ କରିବା ପାଇଁ। ଛଳେଇ ଆସି ବିକ୍ରମଣି ବଳି ମଧୁତ ବାମନ ଛଳନ କରି ଆସିଲେ। ବାମନ ରୂପରେ ଆସିକିରି କହିଲେ, ବଳି ମହାରାଜ କହିବ ତମ ଆପଣଙ୍କର ବହୁତ ରହିଛି, ଉଚ୍ଚ ଖାନଦାନ ରହିଛି, କିନ୍ତୁ ମୋର ବେଶୀ ଦରକାର ନାହିଁ। ତେଣୁ ତ୍ରିଲୋକର ଆପଣ ହେଉଛନ୍ତି ଅଧିପତି, ମୋର ମାତ୍ର 3 ପାଦ ଭୂମି ଦରକାର। ଏଇ ସମିତାନି ପଦମ ମମ, ମୋର ଏଇ ଛୋଟ ଛୋଟ ପାଦରେ 3 ପାଦ ଭୂମି ଦରକାର। ଏଇଭଳି ଭାବରେ ଯେତେବେଳେ ହେଇଛି, ଭଳି ମହାରାଜ ହସୁଛନ୍ତି। ଶୁକ୍ରାଚାର୍ଯ୍ୟ କହୁଛନ୍ତି, ଭଳି ତମେ ହସୁଛ, ଜାଣିପାରୁନ, ତମର ବର୍ତ୍ତମାନ ଅନ୍ତିମ ସମୟ ଆସିଗଲା, ତମର ବର୍ତ୍ତମାନ ବିପଦ ସମୟ ଆସିଗଲା। ତମର ପିତା ବୈରୋଚନ ବିରୋଚନକୁ ଯେଉଁଭଳି ଭାବରେ ଦେବତାମାନେ ଛଳନା କରିଥିଲେ, ଇଏ ସାଧାରଣ ଭିକ୍ଷୁକ ନୁହନ୍ତି, ଇଏ ହେଉଛନ୍ତି ଭଗବାନ ସ୍ୱୟଂ ବିଷ୍ଣୁ। 3 ପାଦ ଭୂମି କ'ଣ, ତମେ 2 ପାଦ ଦେଇପାରିବ ନାହିଁ, ବିରାଟ ବିରାଟ ପାଦ ବାହାର କରିବେ, ତମର ସବୁ 3 ଲୋକକୁ ନେଇଯିବେ, ସିଏ ତମେ ଦେଇପାରିବ ନାହିଁ, ବର୍ତ୍ତମାନ ମନା କରିଦିଅ। କିନ୍ତୁ ସେ ଗୁରୁକୁ ତ୍ୟାଗ କରିଦେଲେ, ଶୁକ୍ରାଚାର୍ଯ୍ୟଙ୍କୁ ତ୍ୟାଗ କରିଦେଲେ, ତାଙ୍କର କଥାରୁ ରହିଲେ, ଟଳିଲେ ନାହିଁ। ତେଣୁ ସେ କ'ଣ ଜଣେ ମହାଜନରେ ପରିଣତ ହେଇଗଲେ। ସବୁକିଛି ପ୍ରଦାନ କରିଥିଲେ, ଭଗବାନ ନେଇଗଲେ 2 ପାଦରେ ସବୁକିଛି ନେଇଗଲେ। ପଚାରିଲେ, ତୁ ମୋତେ ଦେବା ପାଇଁ ଚାହିଁଥିଲୁ 3 ପାଦ ଭୂମି, 2 ପାଦରେ ନେଇଗଲି, ବର୍ତ୍ତମାନ 3ୟ ପାଦ ଦେ। ଏଇଭଳି କ୍ରୋଧ ପ୍ରକାଶ କରୁଛନ୍ତି ଭଗବାନ ବାମନ ଦେବ। ତେଣୁ ଗରୁଡ଼ ଭଗବାନଙ୍କ ଇଚ୍ଛା ଅନୁସାରେ ବଳିକୁ ବନ୍ଧନ କରିଦେଇଛନ୍ତି। ଏ ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ, ତାଙ୍କୁ ସବୁ ନେଇଗଲେ, ଭିକ୍ଷା କଲେ, ତାଙ୍କୁ ସବୁ ନେଇଗଲେ, ପୁଣି ତାଙ୍କୁ ବନ୍ଧନ କଲେ, କାରଣ କ'ଣ? ତେଣୁ ବ୍ରହ୍ମାଦି ସ୍ତୁତି କରୁଛନ୍ତି, ପ୍ରଭୁ ଆପଣଙ୍କୁ ପତ୍ରଟିଏ ଫୁଲଟିଏ ଦେଲେ ଆପଣ ସନ୍ତୁଷ୍ଟ ହେଇଯାଆନ୍ତି, ସବୁକିଛି ଦେଇଦେଲେ, ଆଙ୍କୁ ଏଇଭଳି ଭାବରେ ବାନ୍ଧିବା କଥା? ତେଣୁ ଭଗବାନ କହୁଛନ୍ତି, ଇଏ ମୋର ଇଏ ହେଉଛନ୍ତି ଶ୍ରେଷ୍ଠ ଭକ୍ତରେ ପରିଣତ ହେଇଛନ୍ତି, ତେଣୁ ମୁଁ ତାଙ୍କର ଦ୍ୱାରପାଳ ହେଇ ରହିବି। ତେଣୁ ବର୍ତ୍ତମାନ ବଳି ମହାରାଜ ଯେଉଁ ରହିଛନ୍ତି, ସୁତଳ ଲୋକ ପ୍ରଦାନ କରିଛନ୍ତି, ଯେଉଁଟାକୁ ଅଳକାପୁରୀଠୁ ମଧ୍ୟ ଆହୁରି ଐଶ୍ୱର୍ଯ୍ୟ ରହିଛି, ଗୋଟିଏ ସାଙ୍ଗେ ସାଙ୍ଗେ ତିଆରି ହେଇଗଲା। ସେଇଟା ସୁତଳ ଲୋକ ଥିଲା, କିନ୍ତୁ ଏଇଭଳି ଭାବରେ ରାଜଧାନୀ ଯେଉଁ ସୃଷ୍ଟି ହେଲା, ବିଶ୍ୱକର୍ମା ଯେଉଁଭଳି ଭାବରେ ଦ୍ୱାରକା ନଗରୀ ସୃଷ୍ଟି କରିଥିଲେ ସାଙ୍ଗେ ସାଙ୍ଗେ, ସେଇଭଳି ଭାବରେ ସୃଷ୍ଟି କରିଦେଲେ। ଏବଂ ସୁତଳ ଲୋକରେ ବଳି ମହାରାଜ ବର୍ତ୍ତମାନ ରହିଛନ୍ତି, ଏବଂ ଆ ପରମାନଙ୍କ ସମୟରେ ସେ ହେବେ ଇନ୍ଦ୍ର ହେବେ, ଭଗବାନ ସେଠି ଦ୍ୱାରପାଳ ରୂପରେ ରହିଛନ୍ତି। ତେଣୁ ଏଇଭଳି ଭାବରେ ହେଲା ପରେ ଭଗବାନ କହିଲେ ଶୁକ୍ରାଚାର୍ଯ୍ୟଙ୍କୁ, ତୁମର ଯଜ୍ଞରେ ଯେଉଁ ବିଘ୍ନ ଆସିଲା, ବର୍ତ୍ତମାନ ସେ ବିଘ୍ନକୁ ଦୂର କର। ତେଣୁ 8:23 ଶୁକ୍ରାଚାର୍ଯ୍ୟ କହୁଛନ୍ତି ଗୋଟେ ସୁନ୍ଦର ଶ୍ଳୋକ, ନାମର ମହାତ୍ମ୍ୟ କହୁଛନ୍ତି, ମନ୍ତ୍ରତଃ ତନ୍ତ୍ରତଃ ଛିଦ୍ରମ ଦେଶ କାଳ ବସ୍ତୁତଃ ସର୍ବଂ କରୋତି ନିଶ୍ଚିଦ୍ରମ ଅନୁସଂକୀର୍ତ୍ତନ ତବ। ପ୍ରଭୁ, ମନ୍ତ୍ରରେ କିଛି ଦୋଷ ରହିଛି, ତନ୍ତ୍ରରେ କିଛି ଦୋଷ ରହିଛି, ଏବଂ ଦେଶ କାଳ ବସ୍ତୁ ପାତ୍ର ସବୁଥିରେ କିଛି 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 ଦୋଷ ରହିଛି, କିନ୍ତୁ ସବୁକିଛିକୁ ଦୋଷ ଶୂନ୍ୟ କରିଦେବ ଆପଣଙ୍କର କୀର୍ତ୍ତନ ଅନୁକୀର୍ତ୍ତନ। ହରେ କୃଷ୍ଣ 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 ହରେ ହରେ ରାମ 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 ହରେ। ଏଇଭଳି ଭାବରେ 15-23 ଆମେ ଶୁଣିଥିଲୁ, ପ୍ରଭୁ ବୋଧେ ବାମନ ଦିନ କହିଲି ନା, ଆପଣ ବାମନ କଥା କହିଲି ନା, ଏଠି କହୁଥିଲି ନା କେଉଁ ବିଷୟରେ କହିଲି, ଆଚ୍ଛା ମୁଁ ଶୁଣିଥିଲି ବାମନ ଦେବ ବିଷୟରେ କହିବା ପାଇଁ କ'ଣ କହୁଥିଲେ ଶୁଣିଥିଲି। ଯାହାକୁ ଏଇଭଳି ଭାବରେ ମହାରାଜ ମଧ୍ୟ ଆମର ହଳଧର ମହାରାଜ ମଧ୍ୟ ଏ ବିଷୟରେ ଗୋଟେ ଥର କହିଥିଲେ, ବହୁତ ପ୍ରସଙ୍ଗ ରହିଛି, ଆମେ କ'ଣ କହିବା, ଆମେ 7 ମିନିଟ୍ କହିଲେ, ସପ୍ତାହଟି ଦରକାର ମିନିମମ୍। ଯାହା ହେଉ, ଏଇଭଳି ଭାବରେ ହେଲା ପରେ ପରୀକ୍ଷିତ ମହାରାଜ ପଚାରୁଛନ୍ତି, ଆଉ ଗୋଟିଏ ଭଗବାନଙ୍କର ମୀନ ଅବତାର ହେଇଥିଲେ, ଭଗବାନ କାହିଁକି ମୀନ ଅବତାର ଗ୍ରହଣ କଲେ, ତେଣୁ ଚବିଶ ଅଧ୍ୟାୟରେ ଭଗବାନଙ୍କର ଏ ମୀନ ଅବତାର ବିଷୟରେ କହିଛନ୍ତି କିଭଳି ଭଗବାନ ଏଇ ଷଷ୍ଠମାନଙ୍କ ସମୟରେ ଯେଉଁ ଚାକ୍ଷୁଷମାନଙ୍କ ସମୟରେ ଭଗବାନ ଆସିଥିଲେ, ମୀନ ରୂପରେ ଆସିଥିଲେ। ଭଗବାନ ଦୁଇଥର ମୀନ ଅବତାର ନେଇଛନ୍ତି, ଗୋଟେ ଥର ବେଦକୁ ଉଦ୍ଧାର କରିଛନ୍ତି, ଆଉ ଗୋଟେ ଥର ରାଜା ସତ୍ୟବ୍ରତଙ୍କୁ କୃପା କରିଛନ୍ତି, ତାଙ୍କୁ ଉଦ୍ଧାର କରିଛନ୍ତି। ଏ ଯେଉଁ ସତ୍ୟବ୍ରତକୁ ଉଦ୍ଧାର କରିଛନ୍ତି ସେହି ସମୟରେ ସତ୍ୟବ୍ରତ ମୁନି ସବୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି, ମୀନ ଦେବ ତାଙ୍କୁ ସବୁ ଉତ୍ତର ଦେଇଛନ୍ତି। ମତ୍ସ୍ୟପୁରାଣ ମତ୍ସ୍ୟପୁରାଣଟା ବର୍ଣ୍ଣନା କରାଯାଇଛି, ଏ ମତ୍ସ୍ୟପୁରାଣ ସବୁ ପୁରାଣମାନଙ୍କୁ ତ ସବୁଠୁ ପୁରାତନ ପୁରାଣ ବୋଲି କୁହାଯାଇଛି। ଶ୍ରୀଧର ସ୍ୱାମୀ ତାଙ୍କର ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକର ଭାଷରେ ସେ କହୁଛନ୍ତି ମତ୍ସ୍ୟପୁରାଣରେ ଏ ଭାଗବତ ପୁରାଣ କଥା ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବେ ମତ୍ସ୍ୟପୁରାଣରେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି, ସେଠି ଗୋଟେ ଗୁର୍ବାଷ୍ଟକମ୍ ରହିଛି, ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଆଠଟି ଶ୍ଳୋକ କହିଛନ୍ତି, ଏଇଟା ଗୁର୍ବାଷ୍ଟକମ୍ ବୋଲି କୁହାଯାଏ। କିନ୍ତୁ ଏହିଭଳି ଭାବେ ଅଚକ୍ଷୁ ଅନ୍ଧସ୍ୟ ଯଥା ଗଣିକୃତ, ଆଜିକାଲି ଯୁଗରେ ଯେଉଁମାନେ ଗୁରୁ ହେଉଛନ୍ତି ସେମାନେ ହେଉଛନ୍ତି ଅନ୍ଧ, ତାଙ୍କ ଶିଷ୍ୟମାନେ ଅନ୍ଧ, କ'ଣ ତାଙ୍କୁ ବାଟ ବତେଇବେ? କିନ୍ତୁ ଭଗବାନ ହେଉଛନ୍ତି ପ୍ରକୃତ ଗୁରୁ, ତେଣୁ ଜଗଦ୍ଗୁରୁ ସେ ପ୍ରକୃତ ବାଟ ବତେଇ ପାରିବେ, ଏବଂ ଭଗବାନଙ୍କ ଶରଣରେ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ଜଗଦ୍ଗୁରୁ ହେବେ। ଏଇଭଳି ଭାବରେ ପାଇ ଅଷ୍ଟମ ସ୍କନ୍ଧ ଶେଷ ହେଇଛି, ନବମ ସ୍କନ୍ଧ ଆରମ୍ଭ ହେଲେ। ନବମ ସ୍କନ୍ଧ ହେଉଛି ଭଗବାନଙ୍କର ଈଶାନ କଥା, ଭଗବାନଙ୍କ ଗ୍ରୀବା ପ୍ରଦେଶ ବୋଲି କୁହାଯାଉଛି। ସପ୍ତମ ସ୍କନ୍ଧ ଏବଂ ଅଷ୍ଟମ ସ୍କନ୍ଧ ଏ ଦୁଇଟି ହେଉଛି ଭଗବାନଙ୍କର ଦୁଇ ଭୁଜ, ଏବଂ ନବମ ସ୍କନ୍ଧ ହେଉଛି ଭଗବାନଙ୍କ ଗ୍ରୀବା, ପଦ୍ମପୁରାଣରେ ଏଇଟା ବର୍ଣ୍ଣନା କରାଯାଇଛି ଭାଗବତ ମହାତ୍ମ୍ୟରେ। ତେଣୁ ଏଇ ନବମ ସ୍କନ୍ଧରେ ଯେଉଁ ବିଷୟବସ୍ତୁ ହେଉଛି ଈଶାନ କଥା, ଭଗବାନ ଏବଂ ତାଙ୍କର ଭକ୍ତମାନଙ୍କ ବିଷୟରେ କୁହାଯାଇଛି। ଦୁଇଟି ପ୍ରସିଦ୍ଧ ବଂଶ ରହିଛି, ଗୋଟିଏ ହେଉଛି ସୂର୍ଯ୍ୟବଂଶ ଆଉ ଗୋଟିଏ ହେଉଛି ଚନ୍ଦ୍ରବଂଶ। ସୂର୍ଯ୍ୟବଂଶ ସୂର୍ଯ୍ୟ ଦେବତା ବିବସ୍ୱାନଙ୍କଠାରୁ ଆସୁଛନ୍ତି, ଯେଉଁ ଭଗବତ ଗୀତାରେ ଭଗବାନ କହିଲେ ଇମାଂ ବିବସ୍ୱତ ଯୁବଗଂ, ଏଇ ସେଇ ବିବସ୍ୱା ବ୍ୟବସ୍ଥତ ହେଉଛନ୍ତି ଏଇ ସତ୍ୟବ୍ରତ ମନୁ। ସତ୍ୟବ୍ରତ ମନୁ ନଥିଲେ, ସେ ରାଜା ଥିଲେ, ମୀନ ରୂପରେ ଆସିକରି ଭଗବାନ ତାଙ୍କୁ ଉଦ୍ଧାର କରିଥିଲେ, ସେ ଏଇ ମନୁଙ୍କ ସମୟରେ ସେ ହେଲେ ବର୍ତ୍ତମାନ ମନୁ ଚାଲିଛି ସତ୍ୟବ୍ରତ ମନୁ, ଏ ତାଙ୍କ ନାଁ ହେଲା ବୈବସ୍ୱତ, ବିବସ୍ୱାନଙ୍କର ପୁତ୍ର ବୈବସ୍ୱତ ମନୁ। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ ବୈବସ୍ୱତ ମନୁଙ୍କ ସମୟରେ ତାଙ୍କର 71ଟି ଦିବ୍ୟ ଯୋଗ ରହିଛି। ପ୍ରତି ଯୁଗରେ ବିଭିନ୍ନ ଅବତାର ସବୁ ଆସନ୍ତି। 28ତମ ଦ୍ୱାପର ଯୁଗରେ 28ତମ ତ୍ରେତୟା ଯୁଗରେ ଭଗବାନ ରାମଚନ୍ଦ୍ର ଆସିଥିଲେ। 28ତମ ତାପରେ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସିଥିଲେ, ଏବଂ ତାପରେ ଯେଉଁ କଳି ଆସିଲା ସେଇ କଳି ଯୁଗରେ ମହାପ୍ରଭୁ ଆସିଲେ। ଏଇ ବୈବସ୍ୱତମାନଙ୍କ ସମୟରେ ଚାଲିଛି, ଆଜିକୁ 500 ବର୍ଷ ତଳେ ମହାପ୍ରଭୁ ଆସିଥିଲେ। ଏଇ ବୈବସ୍ୱତମାନଙ୍କର ଏଇ 28ତମ ଦ୍ୱାପରେ ଆସିଲେ, ଆହୁରି 71ଟି ଦିବ୍ୟଯୁଗ ରହିଛି, 71ରୁ 28 ଗଲେ ଆଉ ଯାହା ରହିଲା ସେତିକି ରହିଛି। ଏ ବୈବସ୍ୱତମାନଙ୍କ ପରେ ଅନ୍ୟମାନଙ୍କର ସମୟ ଆସିବ, ଅନ୍ୟମାନଙ୍କୁ ସବୁ ଅଛନ୍ତି କ'ଣ ତାଙ୍କ ନାଁ ସବୁ ରହିଛି କ'ଣ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସେମାନେ ହେଉଛନ୍ତି କ'ଣ ନା ଶାବନୀ, ଶାବନୀ ଦକ୍ଷ ଶାବନୀ, ବ୍ରହ୍ମ ଶାବନୀ, ଧର୍ମ ଶାବନୀ, ରୁଦ୍ର ଶାବନୀ, ଦେବ ଶାବନୀ, ଇନ୍ଦ୍ର ଶାବନୀ। ଏଇଭଳି ଭାବରେ ଲକ୍ଷ ଲକ୍ଷ ବର୍ଷ କୋଟି କୋଟି ବର୍ଷ ପରର କଥା ମଧ୍ୟ ବର୍ଣ୍ଣନା କରାଯାଇଛି, ଏମିତି କେଉଁଠି ମନଗଡ଼ା କଥା ନୁହଁ। ଏଇଭଳି ଭାବରେ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କଲା ପରେ ନବମ ସ୍କନ୍ଧର କଥା ଆସିଲା। ନବମ ସ୍କନ୍ଧରେ ଈଶାନ କଥା, ଭଗବାନ ଏବଂ ତାଙ୍କ ଭକ୍ତମାନଙ୍କ ବିଷୟରେ କୁହାଯାଇଛି। ପ୍ରଥମେ ସୂର୍ଯ୍ୟବଂଶର କଥା ଆସିଲା, ସୂର୍ଯ୍ୟବଂଶରେ ଭଗବାନ ରାମଚନ୍ଦ୍ର ଆସିବେ, ସୂର୍ଯ୍ୟବଂଶରେ ଯେଉଁ ରହିଛନ୍ତି ପ୍ରଥମ ରାଜା ହେଲେ ବୈବସ୍ୱତ ମନୁ, ବୈବସ୍ୱତ ମନୁଙ୍କ ପୁତ୍ର ଇଖୁଆକୁ, 10 ପୁତ୍ର ରହିଛନ୍ତି ଇଖୁଆକୁ, ଭଗବାନ ରାମଚନ୍ଦ୍ରଙ୍କ ବଂଶର ପୂର୍ବ ବଂଶଧର ଇଖୁଆକୁ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ବ୍ୟବସ୍ୱାନ ମନୁ ପ୍ରାହ ମନୁ ଇଖୁଆକ ବିବର୍ବିତ, ବୈବସ୍ୱତ ମନୁ ତାଙ୍କର ପୁତ୍ର ଇଖୁଆଙ୍କୁ ଏହି ଜ୍ଞାନ ଦେଇଥିଲେ। ତେଣୁ ଇଖୁଆକୁ ବଂଶରେ ଆସୁଛନ୍ତି ଭଗବାନ ରାମଚନ୍ଦ୍ର ଆସୁଛନ୍ତି, ସେହି ବଂଶରେ ରହିଛନ୍ତି ଭଗବାନ ତ ଆସିବେ। କିନ୍ତୁ ଏଇ ଯେଉଁ କ'ଣ ବୈବସ୍ୱତମାନଙ୍କର ଯେଉଁ ପୁତ୍ର ରହିଛନ୍ତି ତାଙ୍କର ଜଣେ ପୁତ୍ର ହେଉଛନ୍ତି ନଭଗ, ନଭଗଙ୍କର ପୁତ୍ର ହେଉଛନ୍ତି ନାଭାଗ, ନାଭାଗଙ୍କ ପୁତ୍ର ହେଉଛନ୍ତି ଅମ୍ବରୀଶ ମହାରାଜ, ଯିଏକି ସମଗ୍ର ପୃଥିବୀର ସମ୍ରାଟ ଥିଲେ। ନାଭାଗ ମହାରାଜ ଯେତେବେଳେ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସେହି ସମୟରେ ଗୋଟେ ପ୍ରଦେଶର ରାଜା ଥିଲେ ଯଯାତି ମହାରାଜ, ଯିଏକି ଚନ୍ଦ୍ରବଂଶର କଥା ଆସିବ, ଆମେ ତାଙ୍କ ବିଷୟରେ ଶୁଣିବା, ଲାଷ୍ଟକୁ ଶୁଣିବା, ଆମେ ଖାଲି କହିଦେଉଛେ। ଏକ ସମୟରେ ସବୁ ଚାଲିଛି, ସୂର୍ଯ୍ୟବଂଶ ଏବଂ ଚନ୍ଦ୍ରବଂଶ ଚାଲିଛି। ତେଣୁ ଯେତେବେଳେ ନାଭା ଅମ୍ବରୀଶ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ଯୁବକ ବୟସରେ ଭଗବାନଙ୍କର ଭକ୍ତି କରୁଥିଲେ, ନଅଟି ଯାକ ଅଙ୍ଗ ପାଳନ କରୁଥିଲେ, ସବୈ ମନ କୃଷ୍ଣ ପଦାରବିନ୍ଦୟ, ତାପରେ ବଚାଂସି ବୈକୁଣ୍ଠ ଗୁଣାନ ବର୍ଣ୍ଣନେ କରୁ ହରିର ମନ୍ଦିର ମାଦନାଦିଶୁ ଶ୍ରୁତି ଚକାରା ଚିତ ସତ୍କଥୋଦୟ। ଏଭଳି ଭାବରେ ମନକୁ ଭଗବାନ ପାଖରେ ନିବେଶିତ କରିଥିଲେ, ବଚନରେ ଭଗବାନ କଥା କହୁଥିଲେ, ଏଇଭଳି ଭାବରେ କର ଦ୍ୱାରା ହସ୍ତ ଦ୍ୱାରା ଭଗବାନଙ୍କ ମନ୍ଦିର ମାର୍ଜନା କରୁଥିଲେ, କ'ଣ ନ କରୁଥିଲେ, ଭଗବାନ ନିଜେ ସେବା କରୁଥିଲେ। ଯଦି ପ୍ରଶ୍ନ ପଚାରିବେ ଯେ ରାଜା ସମଗ୍ର ପୃଥିବୀର ସମ୍ରାଟ, ସେ ଏଇଭଳି ଭାବରେ କରୁଥିଲେ, ରାଜା ଶାସନ କେମିତି ହେଉଥିଲା ନା, ଭଗବାନଙ୍କର ଯେଉଁ ରହିଛି ସୁଦର୍ଶନ ଚକ୍ର, ସେ ତାଙ୍କୁ ରକ୍ଷା କରୁଥିଲେ। ଏମିତିକି ଦୁର୍ବାସାଙ୍କୁ ମଧ୍ୟ, ଦୁର୍ବାସାଙ୍କର ଯେଉଁ କ୍ରୋଧରୁ ରକ୍ଷା କରିଛନ୍ତି ତାଙ୍କୁ। ଏହି ପ୍ରସଙ୍ଗଟି ଶୁଣିବା ପାଇଁ ଚାହିଁଲେ ପରୀକ୍ଷିତ ମହାରାଜ, ତେଣୁ ଏହି ପ୍ରସଙ୍ଗଟି କହିଲେ ବିସ୍ତାର ଭାବେ ରହିଛି, ଖାଲି ଆମେ ଏତିକି କହିବା, ଦୁର୍ବାସା ଗୋଟେ ଥର ଆସିଥିଲେ ଦ୍ୱାଦଶୀ ତିଥିରେ, ଅମ୍ବରୀଶ ମହାରାଜ ତାଙ୍କୁ ନିମନ୍ତ୍ରଣ ଜଣାଇଥିଲେ, କିନ୍ତୁ ଦୁର୍ବାସା ଏ ଅମ୍ବରୀଶଙ୍କ ପ୍ରତି ଈର୍ଷା କରୁଥିଲେ, କାରଣ ତାଙ୍କର ବହୁତ ସମ୍ମାନ ଥିଲା। ଇଏ ଜଣେ ଭାବୁଥିଲେ ମୁଁ ବଡ଼ ଯୋଗୀ, ଅଷ୍ଟାଙ୍ଗ ଯୋଗ ରହିଛି, ତେଣୁ ଜାଣିଶୁଣିକରି ଯମୁନାରେ ସ୍ନାନ କରୁଥିଲା ବେଳେ ଡେରି କରିଦେଲେ, ଦେଖିବା କ'ଣ କରୁଛି ଅମ୍ବରୀଶ। ଅମ୍ବରୀଶ ମହାରାଜ କେବଳ ଗଣ୍ଡୁଏ ଜଳ ତୁଳସୀ ପାଳନ କରେ, ପାରଣା କରିବା ପାଇଁ ଏକାଦଶୀ, କିନ୍ତୁ ଏଥିରେ ଏତେ ତାଙ୍କ କ୍ରୋଧ ଆସିଲା, ସେ ଜଟାକୁ ଛିଣ୍ଡେଇକରି ଗୋଟେ କୃତିଆ ନାମକ ରାକ୍ଷସ ତିଆରି କରିଦେଲେ। ତେଣୁ କିନ୍ତୁ ଅମ୍ବରୀଶ ମହାରାଜ କୌଣସି ତାଙ୍କର ଭୟ ନାହିଁ, କୌଣସି ଏକ ପାଦ ମଧ୍ୟ ପଶ୍ଚାତପଦ ହୋଇନାହାନ୍ତି, କିନ୍ତୁ ଭଗବାନଙ୍କ ସୁଦର୍ଶନ ଚକ୍ର ଆସିକରି ଜାଳିଦେଲା କୃତିଆ ରାକ୍ଷସକୁ ଜାଳିଦେଇକରି ଅମ୍ବରୀଶ ମହାରାଜଙ୍କ ପଛରେ ଉଡ଼େଇଲା। ତେଣୁ ଅମ୍ବରୀଶ ମହାରାଜଙ୍କୁ କେହି ରକ୍ଷା କରିପାରିଲେନି, ଏମିତି ଅନ୍ତିମରେ ସେ ଭଗବାନଙ୍କ ପାଖକୁ ଯାଇଛନ୍ତି, ଭଗବାନ କହିଲେ ମୁଁ ତୁମକୁ ରକ୍ଷା କରିପାରିବି ନାହିଁ, ଏଇଭଳି ଭାବରେ କହିକରି ଭଗବାନ ତାଙ୍କୁ ପଠାଇଲେ ଅମ୍ବରୀଶ ମହାରାଜଙ୍କ ପାଖକୁ। ତେଣୁ ଅମ୍ବରୀଶ ମହାରାଜ ତାଙ୍କୁ ରକ୍ଷା କରିଛନ୍ତି, ଏଇଭଳି ଭାବରେ ବହୁତ କଥା ରହିଛି। ତେଣୁ ଏହି ବଂଶରେ ଆସିଛନ୍ତି, ସୂର୍ଯ୍ୟ ବଂଶରେ ଭଗବାନ ରାମଚନ୍ଦ୍ରଙ୍କ କଥା ଆସୁଛି, ଭଗବାନ ରାମଚନ୍ଦ୍ର ଏଠି ପୂଜିତ ହେଉଛନ୍ତି। ଦୁଇଟି ଅଧ୍ୟାୟରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳା ବର୍ଣ୍ଣନା କରାଯାଇଛି। ଆମେ ଗୋଟିଏ ଶ୍ଳୋକ କହିବା ଯେଉଁଥିରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳାକୁ 10,000 ବର୍ଷ ଧରି ଲୀଳା କରିଥିଲେ, ଗୋଟିଏ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହିଦେଲେ, ଗୁରୁବାର୍ଥେ ତ୍ୟକ୍ତ ରାଜ୍ୟ ବଚର ଧନବନମ ପଦ୍ମ ପଦ୍ଭ୍ୟାମ ପ୍ରିୟାୟା ପାଣି ସ୍ପର୍ଶା କ୍ଷମାଭ୍ୟାମ ରୁଜପତ ରୁଜୋ ଦରିଦ୍ରାନୁଜାଭ୍ୟାମ ବୈରୂପ୍ୟା ଶ୍ରୀପଣକା ପ୍ରିୟ ବିରଲୁଷା ଆରୁପିତ ଭୃମିଜୁମ୍ଭା ତ୍ରସ୍ତାଧିପତ ସତୁ କଳ ଦେବହନ ଦହନ। କୌଶଳେନ୍ଦ୍ର ବତା, ସେଇ କୌଶଳେନ୍ଦ୍ର ଆମକୁ ପାଳନ କରନ୍ତୁ, ସେ ଆମକୁ ପାଳନ କରୁଛନ୍ତି ଏଠି। ସେଇ କୌଶଳେନ୍ଦ୍ରଙ୍କ କଥା ଆମେ ସଂକ୍ଷେପରେ କହିବା, ଭଗବାନ ଏଇଭଳି ଭାବରେ ରାଜ୍ୟ ଶାସନ କରୁଥିଲେ, କିଭଳି ଭାବରେ ଗୁରୁବାର୍ଥେ ତ୍ୟକ୍ତ ରାଜ୍ୟ, ତାଙ୍କର ପିତାଙ୍କର କଥାକୁ ସତ୍ୟରେ ପରିଣତ କରିବା ପାଇଁ ରାତି ପାଇଲେ ସେ ରାଜା ହୋଇଥାନ୍ତେ, ସେ ତ୍ୟାଗ କରିଦେଲେ। ଏବଂ ବ୍ୟଚରତ ହନୁମାନ ବିଭିନ୍ନ ବନରେ ସବୁ ବିଚରଣ କରିବା ପାଇଁ ଲାଗିଲେ। ଏଇଭଳି ଭାବରେ କରି ଅନ୍ତିମରେ ସୀତାଙ୍କୁ, ସୀତାଦେବୀଙ୍କୁ ନେଇଯାଇଥିଲେ, ରାବଣ ନେଇଯାଇଥିଲେ, ରାବଣଙ୍କୁ ହତ୍ୟା କରି ଭଗବାନ ସୀତାଦେବୀଙ୍କୁ ଉଦ୍ଧାର କରିଥିଲେ। ସେଇ ସୀତାଦେବୀଙ୍କୁ ଯିଏ ଉଦ୍ଧାର କରିଥିଲେ, ସେଇ ଭଗବାନ ଆମକୁ ପାଳନ କରନ୍ତୁ। ଏହିଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳା ସଂକ୍ଷେପରେ ଗୋଟିଏ ଶ୍ଳୋକରେ କହିଛନ୍ତି, ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ ରାମ ରାଜ୍ୟ ଏହିଭଳି ଭାବେ ରହିଛି, ଏଭଳି ଭାବରେ ରାମ ରାଜ୍ୟ ଥିଲା, ନାଧି ବ୍ୟାଧି ଜରା ଗ୍ଲାନି ଦୁଃଖ ଶୋକ ଭୟ କ୍ଳମା ମୃତ୍ୟୁଶ୍ଚନାଶିତ ରାମେ ରାଜ ନ ଦୁଃଖ। ଯେ ରାମଙ୍କ ରାଜ୍ୟ ଏଇଭଳି ଭାବେ ଥିଲା, ଆମେ କୃଷ୍ଣଙ୍କ ରାଜ୍ୟ ମଧ୍ୟ କହିବା ଆଜି, ରାମ ରାଜ୍ୟ ଏଭଳି ଥିଲା, କୌଣସି ମନସ୍ତାପ ନଥିଲା, ଆଉ ବ୍ୟାଧି କଥା କ'ଣ କହିବା, କରୋନା କଥା କ'ଣ କହିବା, ନାହାଦି ବ୍ୟାଧି ଜରା କୌଣସି ବାର୍ଦ୍ଧକ୍ୟ ନଥିଲା, ଗ୍ଲାନି କୌଣସି ମନସ୍ତାପ ନଥିଲା, ଦୁଃଖ ନଥିଲା, ଶୋକ ନଥିଲା, ଭୟ ନଥିଲା, କର୍ମ ନଥିଲା, ପରିଶ୍ରମ ନଥିଲା, ଏସବୁ କିଛି ନଥିଲା। ଏବଂ ଯେଉଁମାନେ ଚାହୁଁନଥିଲେ ମୃତ୍ୟୁବରଣ କରିବା ପାଇଁ ମଧ୍ୟ ସେମାନେ ମୃତ୍ୟୁବରଣ କରୁନଥିଲେ। ମୃତ୍ୟୁଶ୍ଚ ଅନିଶ୍ଚିତାନ ଆସିତ ରାମେ ଭଗବାନଙ୍କ ରାଜ୍ୟରେ ଏଇଭଳି ଭାବରେ ଥିଲା ଭଗବାନ ରାମଚନ୍ଦ୍ର ରାଜ୍ୟ। ଭଗବାନ ଯେତେବେଳେ ତାଙ୍କର ଶାସନ ଶେଷ କରିକି ଚାଲିଗଲେ, ସବୁ ଅଯୋଧ୍ୟାବାସୀଙ୍କୁ ତାଙ୍କ ସହିତ ନେଇଗଲେ, ତାଙ୍କ ଅଯୋଧ୍ୟା ଧାମକୁ ନେଇଗଲେ। ଏଇଭଳି ଭାବରେ ଭଗବାନ ସୂର୍ଯ୍ୟ ବଂଶରେ ଯେଉଁ ଆସୁଛନ୍ତି ଅନ୍ତିମ ରାଜା, ସେ ବର୍ତ୍ତମାନ ମଧ୍ୟ ରହିଛନ୍ତି, କଳାପ ଗ୍ରାମରେ ରହିଛନ୍ତି। କଳିଯୁଗ ଶେଷ ହେଲା ପରେ ପୁଣି ସତ୍ୟଯୁଗ ଆରମ୍ଭ ହେଲା ବେଳେ, ସେତେବେଳେ ସେ ସୂର୍ଯ୍ୟ ବଂଶକୁ ସ୍ଥାପନ କରିବେ, ତାଙ୍କ ନାମ ହେଉଛି ରାଜା ମରୁ। ଏଠି ବର୍ଣ୍ଣନା କରିକିରି ଚନ୍ଦ୍ରବଂଶ କଥା କୁହାଯାଉଛି, ଚନ୍ଦ୍ରବଂଶ ଆସୁଛନ୍ତି ଚନ୍ଦ୍ରଦେବ, ସୋମଦେବ, ସୋମଦେବଙ୍କ ଠାରୁ ଆସୁଛନ୍ତି। ସୋମଦେବଙ୍କ ପୁତ୍ର ହେଉଛନ୍ତି ବୁଦ୍ଧ, ବୁଦ୍ଧଙ୍କ ପୁତ୍ର ହେଉଛନ୍ତି ପୁରୁରବା, ଯିଏକି ବିବାହ କରିଥିଲେ ଉର୍ବଶୀଙ୍କୁ। ଏହିଭଳି ଭାବରେ କଥା ରହିଛି, ଉର୍ବଶୀଙ୍କ କଥା ରହିଛି, ବହୁତ କଥା ରହିଛି। ଉର୍ବଶୀଙ୍କର ପୁତ୍ର ହେଉଛନ୍ତି ବୁଦ୍ଧ, ଅନେକ ପୁତ୍ର ରହିଛନ୍ତି, ତାଙ୍କ ପୁତ୍ର ହେଉଛନ୍ତି ପୁରୁରବାଙ୍କ ପୁତ୍ର ହେଉଛନ୍ତି ଆୟୁ, ଅନେକ ପୁତ୍ର ରହିଛନ୍ତି। ଏ ପରମ୍ପରା ଭଗବାନ କୃଷ୍ଣ ଆସୁଛନ୍ତି କେଉଁ ପରମ୍ପରାରେ, ଆମେ ସେଇ ପରମ୍ପରାଟା କହୁଛେ। ଆୟୁଙ୍କର ପୁତ୍ର ହେଉଛନ୍ତି ନହୁଷ। ଏଇ ନହୁଷଙ୍କ ଭିତରେ ଆମେ କହିଥିଲେ ଯେତେବେଳେ ଇନ୍ଦ୍ର, ଯେତେବେଳେ ନହୁଷ, ଯେତେବେଳେ ଇନ୍ଦ୍ର ଯେଉଁ ବ୍ରହ୍ମ ହତ୍ୟା କରିଥିଲେ, ସେ ଲୁଚିକି ରହିଥିଲେ, ସେଇ ସମୟରେ ନହୁଷ ରାଜା ହୋଇଥିଲେ। ନହୁଷ ଏତେ ଶକ୍ତିଶାଳୀ ଥିଲେ ସେ ରାଜା ନହୁଷ, ତେଣୁ ସେ ନହୁଷଙ୍କ ପରେ ତାଙ୍କ ପୁତ୍ର ଶ୍ରେଷ୍ଠ ପୁତ୍ର ଯେତେବେଳେ ଯତି, କିନ୍ତୁ ସେ ରାଜା ହେଲେ ନାହିଁ, ଯଯାତି ରାଜା ହେଲେ। ଯଯାତିଙ୍କ ପୁତ୍ର ହେଉଛନ୍ତି, ଯଯାତିଙ୍କ କଥା ଆମେ ଟିକେ କହିବୁ ସଂକ୍ଷେପରେ କହିବା। ଯଯାତିଙ୍କର ତୁ ରହିଛି, ଯଯାତି ବିବାହ କରିଥିଲେ କ'ଣ, ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଦେବଯାନୀକୁ ବିବାହ କରିଥିଲେ। ଶୁକ୍ରା ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ, ଯଯାତି ମହାରାଜ କାହିଁକି ଏଭଳି ପ୍ରତିଲୋମ ବିବାହ କଲେ। ଯଯାତି ମହାରାଜ କ୍ଷତ୍ରିୟ କୂଳରେ ଅଛନ୍ତି, ବ୍ରାହ୍ମଣୀକୁ କେମିତି ବିବାହ କଲେ, ଇଏ ହେଉଛି ପ୍ରତିଲୋମ ବିବାହ। ତେଣୁ ଏଇ ପ୍ରଶ୍ନଟି ପଚାରିଥିଲେ, ଏ ପ୍ରଶ୍ନରେ ଉତ୍ତର ଦେଇଥିଲେ ସୁଖଦେବ ଗୋସ୍ୱାମୀ। ବହୁତ ବିରାଟ ପ୍ରସଙ୍ଗ ରହିଛି। ଯଯାତି ମହାରାଜ ଥରେ ଶିକାର କରୁଥିଲା ବେଳେ ସେହି ସମୟରେ ଇଏ ତାଙ୍କୁ ଦେଖିଥିଲେ। ଇଏ କ'ଣ ହେଉଥିଲା, ମାନେ କ'ଣ ହେଇଥିଲା ନା, ଶୁକ୍ରାଚାର୍ଯ୍ୟଙ୍କର ଯେଉଁ ରାଜା ଥିଲେ ସେ ସମୟରେ, ଯାହାଙ୍କର ଗୁରୁ ଥିଲେ, ସେ ହେଉଛନ୍ତି ବୃଷପର୍ବା। ବୃଷପର୍ବାଙ୍କ କନ୍ୟା ହେଉଛନ୍ତି ଶର୍ମିଷ୍ଠା, ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ହେଉଛି ଦେବଯାନୀ। ଦୁଇ ଜଣ ବହୁତ ସଙ୍ଗୀତ ଥିଲେ, ସଖା ସଖି ଥିଲେ, କିନ୍ତୁ ଘଟଣାଚକ୍ରରେ ଏଭଳି ତାଙ୍କ କ୍ରୋଧ ଆସିଲା, ସେ ତାଙ୍କ ମୁହଁ ଚାହିଁଲେ ନାହିଁ। ଏଭଳି ଗୋଟେ ଘଟଣା ହେଇଛି, ଯେଉଁ ସମୟରେ ସ୍ନାନ କରୁଥିଲେ କୂଅରେ, ଗୋଟେ କ'ଣ ରାଜ ଉଦ୍ୟାନରେ ସ୍ନାନ କରୁଥିଲା ବେଳେ, ଉଲଗ୍ନ ହୋଇକି ସ୍ନାନ କରୁଥିଲେ, ଶିବଜୀ ଆସି ପହଞ୍ଚିଗଲେ। ଶିବଜୀ ତାଙ୍କର ପତ୍ନୀଙ୍କ ସହିତ ଆସୁଥିଲା ବେଳେ ଦେଖିକିରି ତରତର ହେଇକି ଏମାନେ ଯେତେବେଳେ ପରିଧାନ କରୁଥିଲେ ବସ୍ତ୍ର, ସେଇ ସମୟରେ ବସ୍ତ୍ର ବଦଳିଗଲା। ଯେତେବେଳେ ବସ୍ତ୍ର ବଦଳିଗଲା, ଦେବଯାନୀ ବହୁତ କ୍ରୋଧ ପ୍ରକାଶ କଲେ। ତେଣୁ ଇଏ ଶର୍ମିଷ୍ଠା ରାଜକନ୍ୟା ତାଙ୍କୁ ସବୁ ଧରିକି ସେ ଉଲଗ୍ନ ଅବସ୍ଥାରେ ତାଙ୍କୁ ନେଇ ଗୋଟେ କୂଅରେ ପକାଇଦେଲେ। ସେ କୂଅରେ ପଡ଼ିଥିବା ସମୟରେ ଯଯାତି ମହାରାଜ ସେଠି ଯାଇ ପହଞ୍ଚିଗଲେ, ଜଳ ପାଇଁ, ଜଳ ତାଙ୍କର କିଛି ଆବଶ୍ୟକତା ଥିଲା, ଦେଖିଲେ ଉଲଗ୍ନ ହୋଇକି ରହିଛନ୍ତି, ତାଙ୍କୁ ନିଜର ଉତ୍ତରି ଦେଇଦେଲେ, ପ୍ରଦାନ କଲେ, ତାଙ୍କୁ ହାତ ଧରିକି ଉଦ୍ଧାର କଲେ। ହାତ ଧରି ଉଦ୍ଧାର କଲେ, ସେ କହିଲେ ମୋର ହସ୍ତ ଆପଣ ଧାରଣ କଲେ, ପାଣି ଗ୍ରହଣ କଲେ, ତେଣୁ ଆପଣ ଛାଡ଼ିବେ ନାହିଁ, ନା ମୁଁ ହେଉଛି କ୍ଷତ୍ରିୟ। ସେ ଜାଣିଲେ ଇଏ ହେଉଛି ବ୍ରାହ୍ମଣୀ, ମୁଁ ତାଙ୍କୁ ବିବାହ କରିବିନି, ନା ମୁଁ କୌଣସି ବ୍ରାହ୍ମଣକୁ ବିବାହ କରିପାରିବି ନାହିଁ। ଇଏ ଗୋଟେ ବହୁତ ପ୍ରସଙ୍ଗ ରହିଛି ମହାଭାରତରେ। କଚ ରହିଛନ୍ତି, ବୃହସ୍ପତିଙ୍କ ପୁତ୍ର କଚ, କଚ ତାଙ୍କୁ ଅଭିଶାପ ଦେଇଥିଲେ। ଏସବୁ କଥା ଘଟଣା, ବହୁତ ଘଟଣା, ବଡ଼ ଘଟଣା ରହିଛି। ତେଣୁ ଏଇଭଳି ଭାବରେ ଦେବଯାନୀକୁ ସେ ବିବାହ, ଦେବଯାନୀକୁ ବିବାହ କଲେ ଯଯାତି ମହାରାଜ, ଗୋଟିଏ କଣ୍ଡିସନରେ ଯେ ଶୁକ୍ରାଚାର୍ଯ୍ୟ, ଏଇ ଯେଉଁ କ'ଣ, ଏଇ ଯେଉଁ ଶର୍ମିଷ୍ଠା ତାଙ୍କର ଦାସୀ ରହିବେ, କିନ୍ତୁ ସେ ତାଙ୍କ ସହିତ ସାଙ୍ଗ କରିବେନି ବୋଲି କହିଥିଲେ। କିନ୍ତୁ ସେ ତାଙ୍କ ସାଙ୍ଗ କରିକିରି ତିନି ପୁତ୍ର ଯାହାଜ କରିଥିଲେ। ଦେବଯାନୀଙ୍କ ଠାରୁ ଦୁଇ ପୁତ୍ର ଯାହାଜ ହୋଇଥିଲେ, ସିଏ ହେଉଛନ୍ତି କିଏ କିଏ ନା, ଯଦୁ ତୁର୍ବଶୀ ତୁର୍ବସୁ, ଏବଂ ଶର୍ମିଷ୍ଠାଙ୍କ ଠାରୁ ତିନି ପୁତ୍ର ଯାହାଜ ହୋଇଥିଲେ, ଅନୁ ଦ୍ରୁହୁ ଏବଂ ପୁରୁ। ଏ ପାଞ୍ଚ ଜଣ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି ତାଙ୍କ ଭିତରେ। ଏଇଭଳି ଭାବରେ ଯେତେବେଳେ ଦେବଯାନୀ ଜାଣିଲେ, ଏଇଭଳି ଭାବରେ ସଙ୍ଗ କରିଛନ୍ତି, ତେଣୁ ସେ କ୍ରୋଧ ପ୍ରକାଶ କରି ପଳେଇ ଆସିଲେ ପିତାଙ୍କ ପାଖକୁ, ଶୁକ୍ରାଚାର୍ଯ୍ୟଙ୍କ ପାଖକୁ। ଯେତେବେଳେ ପଳେଇ ଆସିଲେ, ଯଯାତି ମହାରାଜ ଏଭଳି ସ୍ତ୍ରୈଣ ଥିଲେ, ତାଙ୍କ ପଛେ ପଛେ ଧାଇଁକିରି ଆସିଲେ। ଯେହେତୁ ଶୁକ୍ରାଚାର୍ଯ୍ୟ ଜାଣିଲେ ଯେ ଏଇଭଳି ଭାବରେ ହେଇଛି, ମନା କଲେ ସତ୍ତ୍ୱେ ସେ ଶୁକ୍ରାଚାର୍ଯ୍ୟ ସଙ୍ଗ କରିକି ତିନି ପୁତ୍ର ଯାହାଜ କରିଛନ୍ତି, ତେଣୁ ତାଙ୍କୁ ଅଭିଶାପ ଦେଇଦେଲେ, ତୁମେ ଅକାଳ ବାର୍ଦ୍ଧକ୍ୟଗ୍ରସ୍ତ ହୁଅ। ତାପରେ ଯେତେବେଳେ ସେମାନେ ବିଶେଷ ଭାବରେ ରାଜା ଯେତେବେଳେ ତାଙ୍କୁ ପ୍ରାର୍ଥନା କଲେ, କହିଲେ ତୁମେ ଏଇଟାକୁ ଏକ୍ସଚେଞ୍ଜ କରିପାରିବ, ଏଇ ଲୀଳା ସୂତ୍ରପାତ ହେଇଛି। ତେଣୁ ସେ ତାଙ୍କର ଜ୍ୟେଷ୍ଠ ପୁତ୍ର ଯଦୁଙ୍କୁ କହିଲେ, ତୁମର ବାର୍ଦ୍ଧକ୍ୟ, ମୋର ବାର୍ଦ୍ଧକ୍ୟ ନେଇକି ତୁମର ଯୌବନ ଟିକେ ଦେଇପାରିବ ନା, ନା ଦେଇପାରିବି ନାହିଁ। ପିତାଙ୍କ କଥାକୁ ଅବମାନନା କରୁଥିବାରୁ ଭଗବାନ ତାଙ୍କ ଉପରେ ପ୍ରସନ୍ନ ହୋଇଗଲେ, ତେଣୁ ଭଗବାନ ସେ ଯଦୁ କୂଳରେ ଆସିଲେ। ଆର ପ୍ରକୃତ ଅର୍ଥ ହେଉଛି, ଭଗବାନ କହିବା ପାଇଁ ସବୁକିଛି ତ୍ୟାଗ କରିହେବ, ଯଦୁ ଜାଣିଥିଲେ ତାଙ୍କ କୂଳରେ ଭଗବାନ ଆସିବେ, ଭଗବାନ କୃଷ୍ଣ ଆସିବେ, ତେଣୁ ତାଙ୍କର ପିତାଙ୍କ ଆଜ୍ଞାକୁ ସେ ମନା ଅବଜ୍ଞା କରିଦେଇଥିଲେ। ତେଣୁ ଭଗବାନ ତାଙ୍କ କୂଳରେ ଆସିଛନ୍ତି, ଯଦୁ କୂଳରେ ଭଗବାନ ଆସିଛନ୍ତି। ଏବଂ ଏଇଭଳି ଭାବରେ ଅନ୍ୟ ପୁତ୍ରମାନେ ମଧ୍ୟ ମନା କରିଦେଲେ, କନିଷ୍ଠ ପୁତ୍ର ପୁରୁ ଯେଉଁ ବଂଶରେ ଆସୁଛନ୍ତି, ପାଣ୍ଡବମାନେ ଆସୁଛନ୍ତି, పురు వంశరే, పురుకు జతడు కహిలె, పురు గోటే ప్రసిద్ధ శ్లోక కైసంది కైసంది జే జో మనే ఉత్తమ భక్త ఉత్తమ జికే ఉత్తమ చింతిత కుర్జా తాంకర్ పితా బా గురు జా చింతా కరివే సెటా కరివే సే హౌచంది ఉత్తమ ఏవం ప్రోక్త కారితి మధ్యమ కహిలె జే కరివే సే హౌచంది మధ్యమ కేందు అధమ అశ్రద్ధా కుర్జా అధమ పుత్ర బా శిష్య కహిలె మధ్య సే అశ్రద్ధార సత కరివే ଆଉ କହିଲେ ମଧ୍ୟ ସେ କରିବେ ନାହିଁ, ସିଏ ହେଉଛନ୍ତି ଅକର୍ତ୍ତା ଉଚ୍ଚରିତ ପିତୁ, ସିଏ ଆଉ ପିତାଙ୍କର ପୁତ୍ର ନୁହଁ, ସେ ହେଉଛନ୍ତି ମୂତ୍ର। ଏଇଭଳି ଭାବରେ କହି ନିଜର ଯୌବନକୁ ପ୍ରଦାନ କରିଦେଲେ। ତେଣୁ ଯଯାତି ମହାରାଜ ତାଙ୍କ ପୁତ୍ରଙ୍କର ଯୌବନକୁ ନେଇକରି 1000 ବର୍ଷ ଧରିକିରି ଉପଭୋଗ କଲେ ଦେବସିଂହ ଶର୍ମିଷ୍ଠାଙ୍କ ସହିତ ବା ଏବଂ ଦେବଯାନୀଙ୍କ ସହିତ। କିନ୍ତୁ ତାପରେ ତାଙ୍କ ବୈରାଗ୍ୟ ଆସିଲା। କିଭଳି ବୈରାଗ୍ୟ ଆସିଲା? ବିଶ୍ୱନାଥ ଚକ୍ରଭଟ୍ଟଙ୍କ ଭାଷାରେ କହିଛନ୍ତି, ସିଏ ଏ ଅମ୍ବରୀଶ ମହାରାଜଙ୍କ ସଙ୍ଗ କରିଥିଲେ। ତେଣୁ ଗୋଟେ ଶ୍ଳୋକ ରହିଛି, ଭଗବାନ ସ୍ତୁତି କରିଛନ୍ତି, ସେହି ସ୍ତୁତିରେ ଭାଷ୍ୟରେ ବିଶ୍ୱନାଥ ଚକ୍ରଭଟ୍ଟଙ୍କୁ କହିଛନ୍ତି। ଏଇଭଳି ଭାବରେ ସେ ତାଙ୍କ ପୁତ୍ରକୁ ପୁଣି ପ୍ରଦାନ କରିଦେଲେ, ତାଙ୍କର ଯୌବନକୁ ପ୍ରଦାନ କରିଦେଲେ, ତାଙ୍କର ନିଜ ବାର୍ଦ୍ଧକ୍ୟକୁ ନେଇକରି ତାଙ୍କର ଦେବଯାନୀଙ୍କ ସହିତ ସେ ଭଗବାନଙ୍କ ଆରାଧନା କରିକିରି ଭଗବତ ଧାମ ପ୍ରାପ୍ତ ହେଲେ। ଏଇଭଳି ଭାବରେ ନବମ ସ୍କନ୍ଧ ତାଙ୍କର ସେଇ ଯଦୁକୂଳରେ ଭଗବାନ କୃଷ୍ଣ ଆସୁଛନ୍ତି। 24 ଅଧ୍ୟାୟ ରହିଛି ଭଗବାନ କୃଷ୍ଣଙ୍କ ବିଷୟରେ। ସଂକ୍ଷେପରେ ସୁଖଦେବ ଗୋସ୍ୱାମୀ କହିଲେ, ଭଗବାନ ଏଇଭଳି ଭାବରେ ଦେବୀଙ୍କ ଗର୍ଭରେ ଆସିକରି ନନ୍ଦ ମହାରାଜଙ୍କର ପାଖରେ ଆସି ସନ୍ତାନ ରୂପରେ ରହିକରି 11 ବର୍ଷ କାଳ ସେଠି ଲୀଳା କଲେ, କଂସକୁ ତାପରେ ହତ୍ୟା କଲେ। ଏଇଭଳି ଭାବରେ ସଂକ୍ଷେପରେ 2-4 ଶ୍ଳୋକରେ କହିଦେଲେ, କହିଦେଇକରି ଭଗବାନଙ୍କର ସୌନ୍ଦର୍ଯ୍ୟକୁ ନବମ ସ୍କନ୍ଧ 24 ଅଧ୍ୟାୟରେ କହୁଛନ୍ତି, ବର୍ଣ୍ଣନା କରୁଛନ୍ତି ସେ ଭଗବାନ କିଭଳି। ନଜସ୍ୟାନ ମକର କୁଣ୍ଡଳ ଚାରୁ କର୍ଣ୍ଣ ଭ୍ରାଜତ କପୋଳ ସୁଭଗ ସବିଳାସ ହାସ୍ୟ ନିତ୍ୟୋତ୍ସବନ ତତ୍ରୁପୋର୍ଦ ଶିଭେ ପିବନ୍ତ୍ୟୋ ନାର୍ଯ୍ୟ ନରାଶ୍ର ମୁଦିତା କୁପିତା ନିମେଷ। ଭଗବାନଙ୍କ ଏଭଳି ରୂପ ରହିଛି। ଯସ୍ୟାନ ମକର କୁଣ୍ଡଳ ଚାରୁ କର୍ଣ୍ଣ, କିନ୍ତୁ ସୁନ୍ଦର ମୁଖ ରହିଛି ତାଙ୍କର ଆନନ, ଏବଂ କର୍ଣ୍ଣରେ ମକର କୁଣ୍ଡଳ ଧାରଣ କରନ୍ତି, ଏବଂ ଚାରୁକର୍ଣ୍ଣ ବହୁତ ସୁନ୍ଦର କର୍ଣ୍ଣ ଶୋଭା ପାଏ ସେ ମକର କୁଣ୍ଡଳ ଦ୍ୱାରା, ଏବଂ କପୋଳ ଗାଲ ତାହା ସେ ମକର କୁଣ୍ଡଳର ରିଫ୍ଲେକ୍ସନରେ ବହୁତ ଶୋଭିତ ହେଇଯାଏ। ଶୁଭକ ସବିଳାସ ହାସ, ତାଙ୍କର ମୁଖରେ ଯେଉଁ ହାସ୍ୟ ଥାଏ, ବିଳାସପୂର୍ବକ ବିଳାସପୂର୍ଣ୍ଣ ହାସ୍ୟରେ, ଇଏ ଗୋଟେ ନିତ୍ୟ ଉତ୍ସବ ସମସ୍ତଙ୍କ ପାଇଁ, ଏ ଗୋଟେ ଉତ୍ସବ ନିତ୍ୟ ଉତ୍ସବ। ନାର୍ଯ୍ୟ ନ ତତ୍ରୁପୁର, ଏ ଉତ୍ସବ ଏଭଳି ଜଣେ କହିବ ନାହିଁ, ମୁଁ କାଲି ଦେଖିଥିଲି ଆଉ ଦେଖିବା ନାହିଁ। ନିତ୍ୟ ଉତ୍ସବ, ଏ ପ୍ରତିଦିନ ଏ ଗୋଟେ ଉତ୍ସବ, ଏବଂ ଯେତେ ଦେଖିଲେ ମଧ୍ୟ କିଏ ତୃପ୍ତ ହୋଇପାରିବେ ନାହିଁ। ନ ତତ୍ରୁପୁର, ହଁ, ସେ ଯେଉଁ ରୂପ ରହିଛି ଭଗବାନଙ୍କ ରୂପ, ଦୃଶି ବି ପ୍ରିବନ୍ତ୍ୟୁ, ହଁ, ଚକ୍ଷୁ ଦ୍ୱାରା ସେଇ ରୂପକୁ ସେମାନେ ପାଳନ କରନ୍ତି। କେଉଁମାନେ? ନାର୍ଯ୍ୟ ନରାଶ୍ଚ, ନାରୀମାନେ ବା ପୁରୁଷମାନେ ସମସ୍ତେ ପାଳନ କରନ୍ତି। ନାର୍ଯ୍ୟ ନରାଶ ମୁଦିତା, ଏଭଳି ଭାବରେ ସେମାନେ ଆନନ୍ଦିତ ହେଇଯାଆନ୍ତି। କୁପିତା ନିମେଷ, ତାଙ୍କର ଚକ୍ଷୁରେ ନିମେଷ ଯେତେବେଳେ ପଡ଼ିଯାଉଛି ସେତେବେଳେ ସେମାନେ କୁପିତ ହେଇଯାଆନ୍ତି। ବ୍ରହ୍ମା କାହିଁକି ସୃଷ୍ଟି କଲେ, ଯେମିତି ଗୋପୀମାନେ କହିଛନ୍ତି ସେ କଥା। ଏଇଭଳି ଭାବରେ ଯେତେବେଳେ ବର୍ଣ୍ଣନା କରାଗଲା ନବମ ସ୍କନ୍ଧ 24 ଅଧ୍ୟାୟ ହେଇଗଲା, ଯେତେବେଳେ 10ମ ସ୍କନ୍ଧ ଆରମ୍ଭ ହେଇଗଲା। ଏ 10ମ ସ୍କନ୍ଧ ହେଉଛି ଭଗବାନ ପ୍ରଫୁଲ୍ଲ ମୁଖ, ମୁଖ ପଦ୍ମ, ଏବଂ 10ମ ସ୍କନ୍ଧ ହେଉଛି ଆଶ୍ରୟ ତତ୍ତ୍ୱ। ତେଣୁ ପରୀକ୍ଷିତ ମହାରାଜ କହିଲେ, ସୁଖଦେବ ଗୋସ୍ୱାମୀ ଚାହୁଁନଥିଲେ ଭଗବାନଙ୍କ ଲୀଳାକୁ ବିସ୍ତାର ଭାବରେ କହିବା ପାଇଁ, କାହିଁକି ସେ ଚାହୁଁଥିଲେ ପରୀକ୍ଷିତ ମହାରାଜ ଟିକେ ବିଶ୍ରାମ ନିଅନ୍ତୁ। 7 ଦିନ 7 ରାତି ଏ କଥା ଚାଲିଥିଲେ, ପାଖାପାଖି 5 ଦିନ ହେଇଯାଇଥିଲା। ତେଣୁ ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରିନଥିଲେ, କୌଣସି ପାନୀୟ ଗ୍ରହଣ କରିନଥିଲେ, କୌଣସି ବିଶ୍ରାମ ନେଇନଥିଲେ। ତେଣୁ ସୁଖଦେବ ଗୋସ୍ୱାମୀ ମଧ୍ୟ ସେଇଭଳି ଭାବରେ କଥା ନନ୍ଷ୍ଟପ୍ କହୁଛନ୍ତି, ଏବଂ ସେଠି 60,000 ଋଷିମାନେ ମୁନି ଋଷିମାନେ ମଧ୍ୟ ଶ୍ରବଣ କରୁଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ପରୀକ୍ଷିତ ମହାରାଜ କହୁଛନ୍ତି, କହୁଛନ୍ତି ନୈସାତି ଦୁଃସାକ୍ଷ୍ୟନମାନ ତ୍ୟକ୍ତତମ ବିବାଦେ ପିବନ୍ତମ ତନ୍ମୁଖାମ୍ବୁଜମ ଚ୍ୟୁତମ ହରିକଥାମୃତମ। ପ୍ରଭୁ, ସେ ଭଗବାନଙ୍କ ଲୀଳାକୁ ଏତେ ସଂକ୍ଷେପରେ ବର୍ଣ୍ଣନା କଲେ ହେବ, ଏହାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ଆପଣ ଭାବୁଛନ୍ତି କି ମୁଁ ଖାଦ୍ୟ ଗ୍ରହଣ କରିନାହିଁ ବା ପାନୀୟ ଗ୍ରହଣ କରିନାହିଁ ବୋଲି ମୋତେ କଷ୍ଟ ହେଉଛି? ନା, ଯକ୍ତ ଦମ ଜଳ ଗ୍ରହଣ ନକଲେ ମଧ୍ୟ ଆମେ ମୋତେ କୌଣସି କଷ୍ଟ ହେଉନାହିଁ। କେମିତି ନା, ପିବନ୍ତମ ତୋନ୍ ମୁଖାମୃତ, ଆପଣଙ୍କର ମୁଖ ପଦ୍ମରୁ ଭଗବାନ କଥାମୃତ ଆମେ ପାଳନ କରୁଛୁ। తన్ముఖామృత పిబంతం తన్ముఖామృత చ్యూతం హరికథామృతం. ଏ ହରିକଥାମୃତ ଆମେ ଏଇଠି ବନ୍ଦ କରିବା, ବେଲ୍ ବାଜିଗଲା, ତେଣୁ ଆମେ ଅନୁରୋଧ କରିବା ଅନ୍ତିମରେ ଆମର ଅବଶ୍ୟ ପଞ୍ଚମ ଅଧ୍ୟାୟ କହିବା କଥା, ଆମେ ପହଞ୍ଚିଗଲା ମୋଷ୍ଟ, ତେଣୁ ଆଜି ଆମେ ପହଞ୍ଚିଗଲେ କାଲି ପୁଣି ଠିକ୍ ଟାଇମ୍ରେ କଥା ଆରମ୍ଭ ହେବ, ତେଣୁ ଆମେ ଅନୁରୋଧ କରିବା 2 ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରି ଆମେ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ ଗୀ, ଜୟ ଶ୍ରୀ ଗୋପାଳ।